ಏಷೋನುಕಂಪ್ಯೋ ಮೈನಾಥವಾನಿತಿ ಅಥ ಕ್ಷಮಸ್ವಾಚ್ಯುತಮೇರಜೋ ಭುವೋ ಯಜಾನತಸ್ತ್ವಾತ್ಪೃಥಗೀ ಸಮಾನಿನಃ ಅಜಾವಳೆ ಪಾಂಧತಮೋಂಧ ಚಕ್ಷುಷಾ ಏಷೋನುಕಂಪ್ಯೋ ಮೈನಾಥವಾನಿತಿ. ಅಥ ಕ್ಷಮಸ್ವಾಚ್ಯುತಮೇ ರಜೋ ಭುವೋ ಯಜಾನತಸ್ವಾತ್ಪೃಥಗೀ ಸಮಾನಿನಃ ತಮೋಂಧ ಚಕ್ಷುಷ ಅಜಾವಳೆ ಪಾಂಧ ತಮೋಂಧ ಚಕ್ಷುಷ ಏಷೋನುಕಂಪ್ಯೋ ಮೈನಾಥವಾನಿತಿ. ಅಥ ಕ್ಷಮಸ್ವಚ್ಯುತಮೇರಜೋ ಭುವೋ ಯಜಾನತಸ್ತ್ವಪೃಥಿವೀಶ್ಚಮಾನಿನಃ ಅಥ ಕ್ಷಮಸ್ವಾಚ್ಯುತಮೇರಜೋ ಭುವೋ ಯಜಾನತಸ್ವಪೃಥಗೀ ಸಮಾನಿನಃ ಅಜಾವಳೆ ಪಾಂಧ ತಮೋಂಧ ಚಕ್ಷುಷ ಏಷಾನುಕಂಪ್ಯೋ ಮೈನಾಥವಾನಿತಿ. ಶಬ್ದಾಂಗ ಅಥ ಅತಏ ಕ್ಷಮಸ್ವ ದಯಾಕರಿ ಮಾರ್ಜನ ಕರಂದು ಅಚ್ಯುತ ಹೇ ಅಚ್ಯುತ ಮೇ ಮತೆ ರಜೋಭುವ ಜಿ ರಜೋಗುಣರು ಜನ್ಮಗ್ರಹಣ ಕರಿಚಿ ಈ ಪ್ರಕೃತ ಪಕ್ಷೆ ಅಜಾನಂತ ಅಜ್ಞಾನದ ವಸತಃ ತತ್ ಆಪಣ ಠಾರು ಪೃಥಕ್ ಭಿನ್ನ ಈಶ ಜನ ನಿಯಂತ ಮಾನಿನ ನಿಜಕ್ಕೂ ಅಭಿಮಾನ ಕರಿ ಅಜ ಅಜಾತ ಸೃಷ್ಟ ಅವಲೇಪ ಆಚ್ಛಾದಿತ ಅಂಧತಮ ಏಪರಿ ಅಜ್ಞಾನ ಅಂಧಕಾರರೆ ಅಂಧ ಅಂಧ ಚಕ್ಷುಷ ಮೋರ ಆಖಿ ಏಷ ಏ ವ್ಯಕ್ತಿ ಅನುಕಂಪ್ಯ ಅನುಕಂಪಾರ ಪಾತ್ರ ಮಯಿ ಮತೆ ನಾಥವಾನ್ ಮೋ ಪ್ರಭುಂಕರ ಅಧೀನ ಇತಿ ಏಪರಿ ಮನೆ ಕರಿ ಶುಕ್ರಾಣವಾ. ಅತ ಹೇ ಅಚ್ಯುತ ದಯಾಕರಿ ಮೋರ ಅಪರಾಧ ಮಾರ್ಜನ କରନ୍ତୁ. ମୁଁ ରଜଗୁଣରେ ଜନ୍ମଗ୍ରହଣ କରିଛି, ତେଣୁ ସ୍ୱଭାବତଃ ମୁଁ ଅନ୍ଧ ଅଟେ, କାରଣ ମୁଁ ନିଜକୁ ଆପଣଙ୍କଠାରୁ ଜଣେ ସ୍ୱତନ୍ତ୍ର ନିହନ୍ତା ବୋଲି ମୁଁ ଅଭିମାନ କରିଛି। ମୋର ଚକ୍ଷୁ ଅଜ୍ଞାନ ଅନ୍ଧକାରରେ ଆଚ୍ଛାଦିତ, ଯାହାଫଳରେ ମୋତେ ଜଗତର ଅଜାତ ସ୍ରଷ୍ଟା ବୋଲି ମନେ କରାଏ। କିନ୍ତୁ ଦୟାକରି ବିବେଚନା କରନ୍ତୁ ଯେ ମୁଁ ଆପଣଙ୍କର ଭୃତ୍ୟ ଅଟେ ଏବଂ ତେଣୁ ଆପଣଙ୍କ ଅନୁକମ୍ପାର ପାତ୍ର ଅଟେ। ଭାରତରେ କହିଯାଉଛି ଯେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ ବିଶ୍ଳେଷଣ କରିଛନ୍ତି ଯେ ବ୍ରହ୍ମା ଭଗବାନଙ୍କ ନିକଟରେ ଏହି ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଁଥିଲେ। ଏହି ପ୍ରଭୁ, ଯେହେତୁ ମୁଁ ଅତ୍ୟନ୍ତ ଅନ୍ୟାୟ ଭାବରେ କାର୍ଯ୍ୟ କରିଛି, ତେଣୁ ମୁଁ ଶାସ୍ତି ପାଇବାର ଯୋଗ୍ୟ। ପକ୍ଷାନ୍ତରେ ଯେହେତୁ ମୁଁ ଅତ୍ୟନ୍ତ ଅଜ୍ଞ, ତେଣୁ ମୋତେ ନିର୍ବୋଧ ବିବେଚନା କରି ମୋ ପ୍ରତି କୃପା ପ୍ରଦର୍ଶନ କରନ୍ତୁ। ତେଣୁ ମୁଁ ଯଦିଓ ଶାସ୍ତି ଓ କ୍ଷମା ଉଭୟ ପାଇଁ ଯୋଗ୍ୟ, କିନ୍ତୁ ଏହି ବ୍ୟାପାରରେ ବିନୀତ ଭାବରେ ମୁଁ ଆପଣଙ୍କର ସହିଷ୍ଣୁତା ବିଷୟ ଚାହୁଁଛି ଏବଂ କେବଳମାତ୍ର ମୋତେ କ୍ଷମା କରି ନିଜର କୃପା ପ୍ରଦର୍ଶନ କରନ୍ତୁ। ନାଥବାନିତି ଶବ୍ଦ ଦୁଇଟି ଦ୍ୱାରା ନିର୍ଦ୍ଦେଶ କରାହେଉଛି ଯେ ବ୍ରହ୍ମା ବିନୀତ ଭାବେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଦେବାକୁ ଚାହୁଁଛନ୍ତି, ଯେ ଯାହା ହେଲେ ବି ସେ ବ୍ରହ୍ମାଙ୍କର ପିତା ଅଟନ୍ତି ଏବଂ ପ୍ରଭୁ ଅଟନ୍ତି। ତେଣୁ ନିଜ ବିନୀତ ବୃତ୍ତିର ଦୁର୍ଭାଗ୍ୟଜନକ ମାତ୍ରା ଜ୍ଞାନହୀନତାକୁ ସେ ଯେପରି କ୍ଷମା କରନ୍ତି, ତେଣୁ ସେ ବ୍ରହ୍ମା ହୁଅନ୍ତୁ ବା ଏକ ନଗ୍ନ ପିପିଲିକା ହୁଅନ୍ତୁ, ପ୍ରତ୍ୟେକ ବଦ୍ଧ ଜୀବ ନଗଣ୍ୟ ପିପିଲିକା ହୁଅନ୍ତୁ, ପ୍ରତ୍ୟେକ ବଦ୍ଧ ଜୀବ ଜଡ଼ ଜଗତ ସହିତ ନିଜକୁ ବୃଥାରେ ଏକାତ୍ମବୋଧ କରନ୍ତି ଏବଂ ଏହିପରି ଭାବରେ ସେ ପରମେଶ୍ୱର ଭଗବାନଙ୍କ ସହିତ ନିଜର ନିତ୍ୟ ସମ୍ପର୍କ ଥିବା କଥା ଭୁଲିଯାଆନ୍ତି। ବ୍ରହ୍ମା ମଧ୍ୟ ଏହି ବ୍ରହ୍ମାଣ୍ଡର ସ୍ରଷ୍ଟା ରୂପେ ନିଜ ପ୍ରତିପତ୍ତି ସମ୍ପନ୍ନ ପଦ ପାଇଁ ନିଜକୁ ଏହି ଜଗତର ଈଶ୍ୱର ବୋଲି ପରିଚୟ ପ୍ରଦାନ କରିବାରେ ଯତ୍ନବାନ ହୁଅନ୍ତି ଏବଂ ଏହିପରି ଭାବରେ ପରମେଶ୍ୱର ଭଗବାନଙ୍କର ଏକ ନଗଣ୍ୟ ଭକ୍ତ ରୂପରେ ନିଜ ପଦକୁ ସେ ବେଳେବେଳେ ବିସ୍ମୃତ ହୁଅନ୍ତି। ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ମିଥ୍ୟା ଏକାତ୍ମବୋଧ ସଂଶୋଧିତ ହେଉଛି ଏବଂ ଭଗବାନଙ୍କର ନିତ୍ୟ ଦାସ ରୂପେ ବ୍ରହ୍ମା ନିଜ ସ୍ୱରୂପ ସ୍ମରଣ କରୁଛନ୍ତି। ଆମ ବିଶ୍ୱାଦାୟ କୃଷ୍ଣ ପୃଷ୍ଠା ପୁତ୍ରେ ଶୁଣନ୍ତେ ଭକ୍ତି ସ୍ୱରୂପାନନ୍ଦ ସ୍ୱାମୀ ଦିନାମିନି ନମ ସଦ୍ଭକ୍ତ ମଣି ମଣିପୁର ଧୁବାୟତ ପ୍ରଭୁ ପାଦର ସଦ୍ରାଣ ପ୍ରଚାର ନିରତା କୃଷ୍ଣ। ଆଜି ପବିତ୍ର ଚୈତ୍ର ପୂର୍ଣ୍ଣମୀ ତିଥି, ବସନ୍ତ ମାସ, ରାସ ଉତ୍ସବ ହୋଇଥିଲା, ଭଗବାନ କୃଷ୍ଣଙ୍କର କରିଥିଲେ ଏବଂ ବଳରାମ ମଧ୍ୟଙ୍କର ରାସ ଉତ୍ସବ ହୋଇଥିଲା। ଆଜି ଶ୍ୟାମାନନ୍ଦ ପ୍ରଭୁ ଏବଂ ବଂଶୀବଦନ ପ୍ରଭୁଙ୍କର ଆବିର୍ଭାବ ତିଥି ଏବଂ ଆଜି ମଧ୍ୟ ହନୁମାନଜୀଙ୍କର ଆବିର୍ଭାବ ତିଥି, ହନୁମାନ ଜୟନ୍ତୀ, ତେଣୁ ବହୁତ ପବିତ୍ର ତିଥି। ଆଜି ଆମେ ବ୍ରହ୍ମାଙ୍କର କଥା ଆଲୋଚନା କରୁଛେ। ବ୍ରହ୍ମା ଯେଉଁ କ୍ଷମା ପ୍ରାର୍ଥନା କରୁଛନ୍ତି ଗତ ଶ୍ଳୋକ ଏବଂ ଏ ଶ୍ଳୋକ, ଦୁଇଟି ଶ୍ଳୋକରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଆମେ ଗତ ଶ୍ଳୋକ ଗତକାଲି ଆଲୋଚନା କରିଥିଲେ, ତେଣୁ ଆଜି ଏଇ ଯେଉଁ ଶ୍ଳୋକଟି ରହିଛି ଅତଃ ଶବ୍ଦ ବ୍ୟବହାର କରାଯାଇଛି। ଆଉ ପୂର୍ବରୁ ବ୍ରହ୍ମା ସବୁ ଭଗବାନ ତାଙ୍କୁ କ୍ଷମା ପ୍ରଦାନ କରିବା ପାଇଁ ସବୁ ଯୁକ୍ତି ବାହାରିଥିଲେ ଅପୂର୍ବ ଶ୍ଳୋକରେ। ପ୍ରକୃତରେ ବ୍ରହ୍ମାଙ୍କର ଯେଉଁ ରହିଛି ମୂର୍ଖାମି, ବ୍ରହ୍ମାଙ୍କର ମୂର୍ଖାମିର ଶୀର୍ଷ ସୀମାରେ ପହଞ୍ଚି ଯାଇଥିଲେ। ଆମେ ଗତକାଲି ଆଲୋଚନା କରିଥିଲେ ଯେ ଗୋଟିଏ କାରଣରୁ ଜଣେ ସେଥିରୁ ସେ ମୂର୍ଖତାରୁ ନିବୃତ୍ତ ହେବା କଥା, କିନ୍ତୁ ଅନେକ କାରଣ ଥାଇକରି ମଧ୍ୟ, ଗୋଟିଏରୁ ଗୋଟିଏ ଅଧିକ କାରଣ ଥାଇକରି ମଧ୍ୟ ବ୍ରହ୍ମା ତାଙ୍କର ମୂର୍ଖାମିରୁ ନିବୃତ୍ତ ହୋଇନଥିଲେ। ତେଣୁ ପୂର୍ବ ଶ୍ଳୋକରେ ସେଟା ଆଲୋଚନା କରାଯାଇଛି। ଆମେ କିନ୍ତୁ ସଂକ୍ଷେପ କହିବା ଯେ ଭଗବାନ ହେଉଛନ୍ତି କିଭଳି ଭାବରେ ଈଶ, ଭଗବାନ ହେଉଛନ୍ତି ନିୟନ୍ତ୍ରଣକାରୀ, ସବୁକିଛିର ନିୟନ୍ତ୍ରଣ, ସେ ସବୁକିଛି ନିୟନ୍ତ୍ରଣ କରନ୍ତି ଏବଂ ସ୍ୱପ୍ରଭୁ, ଆଉ କାହାର ପ୍ରଭୁ ହୁଅନ୍ତୁ ନ ହୁଅନ୍ତୁ, କିଏ ମାନନ୍ତୁ ନ ମାନନ୍ତୁ, କିନ୍ତୁ ବ୍ରହ୍ମାଙ୍କୁ ତୁମେ ମାନିବା କଥା, କାରଣ ବ୍ରହ୍ମା ତାଙ୍କର ପୁତ୍ର, ବ୍ରହ୍ମା ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଗୁରୁ ସେ ତାଙ୍କର, ବ୍ରହ୍ମା ହେଉଛନ୍ତି ଆଦିଗୁରୁ, ତାଙ୍କର ଗୁରୁ ହେଉଛନ୍ତି ସେ ଭଗବାନ, ସେ ଜ୍ଞାନ ପ୍ରଦାନ କରିଛନ୍ତି ତାଙ୍କୁ। ତା ସତ୍ତ୍ୱେ ତତ୍ର ଚାହାନ୍ତି ଭଗବାନ ଖାଲି ଯେ ନିୟନ୍ତ୍ରଣକାରୀ ତା ନୁହନ୍ତି, ସେ ହେଉଛନ୍ତି ଅନନ୍ତ, ତାଙ୍କର ଅନଲିମିଟେଡ଼ ପୋଟେନ୍ସି ରହିଛି, ଅନନ୍ତ ଶକ୍ତି ରହିଛି, ଅନନ୍ତ ସିଏ ଅପରିଚ୍ଛିନ୍ନ ମହାତ୍ମୀ, ବହୁତ ତାଙ୍କର ଶେଷ ହେବ ନାହିଁ ତାଙ୍କର ଗୁଣ ଇତ୍ୟାଦି, ଶକ୍ତି ଇତ୍ୟାଦି। ପୁଣି ତତ୍ରାପି ଆଦ୍ୟେ ତା ସହିତ ମଧ୍ୟ ସେ ହେଉଛନ୍ତି ଆଦ୍ୟ, ବ୍ରହ୍ମାଙ୍କର ପିତା ପିତରୀ। ପୁଣି ତତ୍ରାପି ପରାତ୍ମନି ପରମ ଗୁରୁ, ସେ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ। ହୃଦି ସର୍ବବେଦ ପ୍ରକାଶନା, ହୃଦୟରେ ସମସ୍ତ ବେଦକୁ ସେ ପ୍ରକାଶ କରିଛନ୍ତି ଭଗବାନ ବ୍ରହ୍ମାଙ୍କ ହୃଦୟରେ। ପୁଣି ତତ୍ରାପି ମାଇନାମ ଅପି ମାଇନୀ, ଯେତେ ବଡ଼ ମାଇ ମାନେ କ'ଣ ମାୟାବୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କର ମାୟାକୁ ସେ ମଧ୍ୟ ଖଣ୍ଡନ କରିପାରିବେ, ସେ ହେଉଛି ଶ୍ରେଷ୍ଠ ମାୟାବୀ। ଯେତେ ବଡ଼ ମାୟାବୀ ହେଲେ ମଧ୍ୟ ତାଙ୍କ ଉପରେ ମାୟା ବିସ୍ତାର କରିପାରିବେ ସିଏ, ମାଇନାମ ଅପି ମାଇନୀ। ତତ୍ରାପି ତୋଇ ଶ୍ରୀକୃଷ୍ଣେ ଅପି ଇତି, ଏଇ ଯେଉଁ ଏତେ ସବୁ କାରଣ ଥାଇକରି ମଧ୍ୟ ବ୍ରହ୍ମା ତାଙ୍କର ଅନାର୍ଯ୍ୟତା, ମୂର୍ଖତା ପ୍ରଦର୍ଶନ କରି ତାଙ୍କ ଉପରେ ପ୍ରଭାବ ବିସ୍ତାର କରିବା ପାଇଁ ଚାହୁଁଥିଲେ, ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଥିଲେ, ତେଣୁ ସେଥିପାଇଁ ବର୍ତ୍ତମାନ ସେଠି ଶବ୍ଦ ବ୍ୟବହାର କରାଗଲା ଅତଃ। ତେଣୁ ଆ ପୂର୍ବ ଶ୍ଳୋକ ସହିତ ଏଇଟା ଅନ୍ୟ ରହିଛି, ଅତଃ ତେଣୁ ଅଚ୍ୟୁତ 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 କହିବାର ଉଚିତ ମୋର ଚ୍ୟୁତି ହୋଇଯାଇଛି। ବ୍ରହ୍ମା ହେଲେ ମଧ୍ୟ ମୋର ଯେଉଁ ସ୍ଥିତି ରହିଛି ସେଥିରୁ ମୁଁ ଚ୍ୟୁତ ହୋଇଯାଇଛି, ମୋର ପତନ ହୋଇଯାଇଛି। ମୋର ପତନ ହେବା କଥା ନୁହଁ, କାହିଁକିନା ଆପଣ ମୋତେ ଜ୍ଞାନ ପ୍ରଦାନ କରିଛନ୍ତି, କିନ୍ତୁ ତଥାପି ମୁଁ ଚ୍ୟୁତ ହୋଇଯାଇଛି। ମୋର ଯେଉଁ ଜ୍ଞାନରୁ, ମୋର ଶକ୍ତିରୁ, ମୋର ସ୍ୱଭାବରୁ ଚ୍ୟୁତ ହୋଇଯାଇଛି, କିନ୍ତୁ ଆପଣଙ୍କର ସେ ଭୁଲ ନାହିଁ। ଆପଣଙ୍କର ସେ ଆପଣ ହେଉଛନ୍ତି ଅଚ୍ୟୁତ, ଆପଣଙ୍କର କୌଣସି ପରିସ୍ଥିତିରେ ଚ୍ୟୁତ ହୁଏ ନାହିଁ। ଆପଣ କେବେ ହେଲେ ମାୟାବଶବର୍ତ୍ତୀ ହୁଅନ୍ତି ନାହିଁ, ଚ୍ୟୁତ ହୁଅନ୍ତି ନାହିଁ। ସେଥିପାଇଁ ଅର୍ଜୁନ ଭଗବାନ ପ୍ରଥମେ ଏହି ସମ୍ବୋଧନ କରିଥିଲେ ଦ୍ୱିତୀୟ ଅଧ୍ୟାୟରେ, ସେନୋର ଉଭୟ ମଧ୍ୟ ରଥମ ତା ପାଇଁ ଅଚ୍ୟୁତ। ଯେତେବେଳେ ଅର୍ଜୁନ ଭଗବାନଙ୍କୁ କହୁଛନ୍ତି ଯେ ଦୁଇ ସେନାଙ୍କର ମଧ୍ୟରେ ଆମର ସେନାକୁ ରଖନ୍ତୁ, ସେତେବେଳେ ସେ ଜାଣୁଛନ୍ତି ମୁଁ ହେଉଛି ଭୃତ୍ୟ, ସେ ହେଉଛନ୍ତି ମାଲିକ, କିନ୍ତୁ ବର୍ତ୍ତମାନ ସେ ଭୃତ୍ୟର କାର୍ଯ୍ୟ କରୁଛନ୍ତି। ତେଣୁ ଭୃତ୍ୟ କାର୍ଯ୍ୟ କଲେ ମଧ୍ୟ ସେ ଅଚ୍ୟୁତ, ତାଙ୍କର କେବଳ ଚ୍ୟୁତ ହୁଏ ନାହିଁ, ତାଙ୍କର କେବଳ ପତନ ହୁଏ ନାହିଁ, ସେଥିପାଇଁ ଅଚ୍ୟୁତ ସମ୍ବୋଧନ କରିଥିଲେ। ତେଣୁ ଭଗବାନଙ୍କର ଗୋଟିଏ ନାମ ହେଉଛି ଅଚ୍ୟୁତ, ଭଗବାନ କୌଣସି ପରିସ୍ଥିତିରେ ତାଙ୍କର ପତନ ହୁଏ ନାହିଁ, ଅଚ୍ୟୁତ, ସେଥିପାଇଁ କୁହାଗଲା ତାଙ୍କ ନାମ ହେଉଛି ଅଚ୍ୟୁତ। ଆମେ ସବୁ ହେଉଛୁ ଅଚ୍ୟୁତ ଗୋତ୍ରୀ, ଆମର ଯାହା ଯାହାର ଯେକୌଣସି ଗୋତ୍ର ଥାଉ ନା କାହିଁକି, ଥରେ ଆମେ ଯେତେବେଳେ ଭଗବାନଙ୍କ ଶରଣରେ ଗଲେ ଆମର ଗୋତ୍ର ପରିବର୍ତ୍ତନ ହୋଇଗଲା, ଆମେ ହେଉଛୁ ଅଚ୍ୟୁତ ଗୋତ୍ରୀ ହୋଇଗଲେ, ଭଗବାନଙ୍କର ଗୋତ୍ରରେ ଆମେ ହୋଇଗଲେ ଅଚ୍ୟୁତ ଗୋତ୍ରୀ। ଭଗବାନଙ୍କର ଇଏ ହେଉଛି ବ୍ରତ ଯେ ଥରେ ଯଦି ମୋର ଯେ ଶରଣରେ ଯାଆନ୍ତି, ରାମାୟଣରେ ପ୍ରସିଦ୍ଧ ଶ୍ଳୋକଟି ରହିଛନ୍ତି, ମହର୍ଷି ବାଲ୍ମୀକି ଏଇଟାକୁ କହିଛନ୍ତି, ସେମାନେ ଭଗବାନ ଏ କଥା କହିଥିଲେ। ବିଭୀଷଣ ଯେତେବେଳେ ଭଗବାନଙ୍କ ଶରଣରେ ଆସିଥିଲେ, ଅନ୍ୟମାନେ ଯେଉଁ ତାଙ୍କର ପାର୍ଷଦମାନେ ଥିଲେ, ଯେମିତି ଥିଲେ ସୁଗ୍ରୀବ ଆଉ ଅନ୍ୟ ପାର୍ଷଦମାନେ, ସେମାନେ ସବୁ କହୁଥିଲେ ବିଭୀଷଣ ହେଉଛନ୍ତି ଶତ୍ରୁପକ୍ଷର, ତେଣୁ ଆମେ ତାଙ୍କୁ ଶରଣ ଦେବାଟା ଠିକ୍ ହେବ ନାହିଁ, ଏଇଭଳି ଭାବରେ କହୁଥିଲେ। କିନ୍ତୁ ଭଗବାନ ଏହି ଶ୍ଳୋକଟି କହିଥିଲେ, ଭଗବାନଙ୍କର ଇଏ ହେଉଛି ବ୍ରତ। ଭଗବାନ ବ୍ରତ କ'ଣ? ଆମେ ଯେମିତି ବ୍ରତ କରୁଛେ, ଆମର ଏକାଦଶୀ ବ୍ରତ ଇତ୍ୟାଦି ସବୁ ରହିଛି, ସେହିଭଳି ଭାବରେ ଭଗବାନଙ୍କର ମଧ୍ୟ ଗୋଟେ ବ୍ରତ ରହିଛି, ସତ୍ୟବ୍ରତ। ଭଗବାନଙ୍କୁ ସତ୍ୟବ୍ରତ ବୋଲି କୁହାଯାଏ। ଭଗବାନ ବ୍ରତ ହେଉଛି କ'ଣ ନା, ଶକୃଦେବୀ ପ୍ରପନ୍ନାୟ, ଶକୃତ ମାନେ ଥରେ ଥରେ ଜଣେ ଯଦି ପ୍ରପନ୍ନ ହୋଇଗଲେ ଭଗବାନଙ୍କ ଶରଣରେ ଯାଇ, ତବା ସ୍ମୃତି ଚ ଯାଚତେ, ଏ ପ୍ରଭୁ ମୁଁ ଆପଣଙ୍କର, ତବ ଅସ୍ମି ଇତି ଯାଚତେ, ଏଇଭଳି ଭାବରେ ଯଦି ସେ ପ୍ରାର୍ଥନା କରନ୍ତି, ତାହେଲେ ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟୋ, ସମସ୍ତ ଜୀବମାନଙ୍କୁ ମୁଁ ଅଭୟ ପ୍ରଦାନ କରେ, ଇଏ ହେଉଛି ଭଗବାନଙ୍କ ବ୍ରତ। ଇତି ଏତଦ୍ ବ୍ରତଂ ମମ, ଭଗବାନଙ୍କ ବ୍ରତ ହେଉଛି ଏଇଟା, ଯେ ଥରେ ଯଦି କହିଦେଲେ ପ୍ରଭୁ ମୁଁ ଆପଣଙ୍କର କହି ଭଗବାନଙ୍କ ଶରଣରେ ଚାଲିଗଲେ, ଭଗବାନ ତାଙ୍କୁ ରକ୍ଷା କରିବେ, ସବୁ ପରିସ୍ଥିତିରେ ରକ୍ଷା କରିବେ, ଇଏ ହେଉଛି ଭଗବାନଙ୍କ ବ୍ରତ। ସେଥିରୁ କେବଳ ତାଙ୍କର ଚ୍ୟୁତ ତାଙ୍କର ପତନ ହୁଏ ନାହିଁ, ସେଥିପାଇଁ ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି। ଅଚ୍ୟୁତ ଶବ୍ଦର ଅର୍ଥ ମଧ୍ୟ ଅନେକ ଟୀକାକାରମାନେ ଅନେକ ପ୍ରକାର କହିଛନ୍ତି। ତେଣୁ ଏଠି ବ୍ରହ୍ମା ଯେଉଁ କହୁଛନ୍ତି ଅଥ ଅଚ୍ୟୁତ ଅଜାବଦେବ, ଅଜାବ ଅଥ କ୍ଷମସ୍ୱ ଅଚ୍ୟୁତ, ଅଚ୍ୟୁତ ଏ ପ୍ରଭୁ ଆପଣ ମୋତେ ଦଣ୍ଡ ପ୍ରଦାନ କରିପାରିବେ, ଦଣ୍ଡ ଦମତା ମସ୍ମି, ଭଗବତ ଗୀତାର ଭଗବାନ କହିଲେ ଯେଉଁ ଦଶମ ଅଧ୍ୟାୟରେ, ଦଣ୍ଡଧାରୀମାନଙ୍କ ଭିତରେ ମୁଁ ହେଉଛି ଦଣ୍ଡ, ଦଣ୍ଡ ଦମତା ମସ୍ମି, ଯମରାଜ ରୂପରେ ଭଗବାନ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରନ୍ତି। ତେଣୁ ଯମରାଜଙ୍କର ମଧ୍ୟ ଯମରାଜ ସେ ଦଣ୍ଡ ପ୍ରଦାନ କରିବେ, ଭଗବତ ଗୀତାରେ ଭଗବାନ କହିଲେ, ଏଇଟା ଭାଗବତ କହିଛନ୍ତି, କପିଳଦେବ କହିଛନ୍ତି, ମଦ୍ ଭୟାତ୍ ବାତି ବାତ ଓୟମ୍ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍, ବର୍ଷତେନ୍ଦ୍ର ଧହତ୍ୟଗ୍ନି ମୃତ୍ୟୁ ସ୍ତରତି ମଦ୍ ଭୟାତ୍। ସମସ୍ତେ ଯେତେ ଏମାନେ ସବୁ ଦଣ୍ଡଧାରୀ ସବୁ ଦଣ୍ଡ ପ୍ରଦାନ କରିପାରିବେ, କିନ୍ତୁ ସମସ୍ତେ ଯେତେ ଦଣ୍ଡ ପ୍ରଦାନକାରୀ ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ, ଏ ସମସ୍ତେ ଦଣ୍ଡ ପ୍ରଦାନ କରିପାରିବେ, ସେଥିପାଇଁ ତାଙ୍କ ଭୟରେ ମୋ ଭୟାତ୍ ବାତି ବାତୋୟମ୍ ପବନଦେବ, ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି ଭଗବାନ ପବନଦେବ। ଯଦିଓ ତାଙ୍କର ବହୁତ ଶକ୍ତି ରହିଛି, ସବୁକିଛି ଧ୍ୱଂସ କରିଦେବେ, ଉଡ଼େଇ ଦେବେ, 49 ମାରୁତ ରହିଛନ୍ତି, ସବୁକିଛି ଧ୍ୱଂସ କରିଦେବେ, କିନ୍ତୁ ଭଗବାନଙ୍କର ଆଜ୍ଞାରେ ସେ ସବୁ କାର୍ଯ୍ୟ କରିବେ ଏବଂ ଭଗବାନଙ୍କ ଆଜ୍ଞାକୁ ସେ ଲଙ୍ଘନ କରିପାରିବେ ନାହିଁ। ଆମେ ଶୋଇଥିଲେ ମଧ୍ୟ ପବନଦେବ ଆସି ଆମକୁ ଅକ୍ସିଜେନ୍ ଦେଇକି ଚାଲିଯିବେ। ଆମେ ଶୋଇଥିଲେ ମଧ୍ୟ ଆମର ନିଶ୍ୱାସରେ ପବନଦେବ ଆସି ଦେଉଛନ୍ତି, ଅମ୍ଳଜାନ ଦେଉଛନ୍ତି। ତେଣୁ ଏଇଟା ଆମେ ଯେଉଁ ଅମ୍ଳଜାନ ଅଙ୍ଗାରକାମ୍ଳ ଇତ୍ୟାଦି କହୁଛେ, ଏଇଟା ଆମର ବୈଜ୍ଞାନିକମାନେ ଟର୍ମ ଦେଇଛନ୍ତି, କିନ୍ତୁ ଆମର ଯେଉଁ ବାୟୁ ସବୁ ରହିଛି ତା'ର ପ୍ରକୃତ ନାମ ସବୁ ରହିଛି। 10 ପ୍ରକାର ବାୟୁ ରହିଛି, ପ୍ରାଣବାୟୁ, ଅପାନ ବାୟୁ, ସମାନ, ଉଦାନ, ଜ୍ଞାନ ଇତ୍ୟାଦି, ଏସବୁ ବାୟୁ ସବୁ ରହିଛି। ତେଣୁ ଏଇଟା ହେଉଛି ପ୍ରକୃତ ଟର୍ମ, ଇଏ ହେଉଛି ଭଗବାନଙ୍କ ଦତ୍ତ ନାମ। ଆମେ ତାକୁ ବୈଜ୍ଞାନିକମାନେ କିଏ କରିଥିଲେ ସେଇଟା କହିଦେଲେ ଅମ୍ଳଜାନ ବୋଲି କହିଦେଲେ, ଅକ୍ସିଜେନ୍ ତାକୁ ଆମେ ଓଡ଼ିଆରେ ଅନୁବାଦ କଲେ ଅମ୍ଳଜାନ ବୋଲି। କିନ୍ତୁ ଯାହା ହେଉ, ଯେଉଁ ବାୟୁ ଯେଉଁ ଆମକୁ ଦେଉଛନ୍ତି, ଯେଉଁ ଅମ୍ଳଜାନ ଦେଉଛନ୍ତି, ଅକ୍ସିଜେନ୍ ଦେଉଛନ୍ତି, ଭଗବାନଙ୍କର ଆଜ୍ଞାରେ ସେ ବନ୍ଦ କରିପାରିବେ ନାହିଁ। ଯେତେବେଳେ ପ୍ରାଣବାୟୁ ଅପାନ ବାୟୁ ଯେତେବେଳେ ମିଶିଯିବ, ଆକ୍ସିଡେଣ୍ଟ ହୋଇଯିବ, ସେଦିନ ତା'ର ମୃତ୍ୟୁ ହୋଇଯିବ। ପ୍ରାଣବାୟୁ ଅପାନ ଦୁଇଟି ବାୟୁ ରହିଛି, ମୁଖ୍ୟ ବାୟୁ। ପ୍ରାଣ ଅପାନ ବାୟୁ ଯଦି ମିଶିଯିବ, ଆକ୍ସିଡେଣ୍ଟ ହୋଇଗଲା ତାଙ୍କର, ତାହେଲେ ତା'ର ମୃତ୍ୟୁ ହେବ ସେଦିନ। ରମାକାନ୍ତ ପ୍ରଭୁ ଏଇଟା କହୁଥିଲେ, ରମାକାନ୍ତ ପ୍ରଭୁ ଅପାନ ମିଶିଗଲେ ଜଣଙ୍କର ମୃତ୍ୟୁ ହେବ। ତେଣୁ ଯେଝା ରାସ୍ତାରେ ସବୁ ରହିଛନ୍ତି, ତେଣୁ ଅକ୍ସିଜେନ୍ ଯେଉଁ ଆସୁଛି ଆମର ଭଗବାନଙ୍କର ଆଜ୍ଞାରେ, ସେ ହେଉଛନ୍ତି ଦଣ୍ଡ ଦମନଦାନ ଅସ୍ମି, ଶ୍ରେଷ୍ଠ ଦମନକାରୀ ହେଉଛନ୍ତି ସେ ଭଗବାନ, ଦଣ୍ଡଧାରୀ ସିଏ। ତେଣୁ ଯେଉଁ ମୃତ୍ୟୁ ମଧ୍ୟ, ମୃତ୍ୟୁ ଯଦିଓ ଯମରାଜ ମଧ୍ୟ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରନ୍ତି, କିନ୍ତୁ ଯମରାଜ ମଧ୍ୟ ସେ ଦଣ୍ଡ ପ୍ରଦାନ କରିବେ। ଯେତେବେଳେ ଅଜାମିଳର ପ୍ରସଙ୍ଗ ଆସିଥିଲା, ସେହି ସମୟରେ ଯେଉଁ ଯମରାଜଙ୍କ ଦୂତମାନେ ଆସିଥିଲେ, ସେମାନେ ଭାବୁଥିଲେ ସବୁଠୁ ଶ୍ରେଷ୍ଠ ଯେଉଁ ରହିଛନ୍ତି ଦଣ୍ଡ ପ୍ରଦାନକାରୀ, ସେ ହେଉଛନ୍ତି ଆମର ପ୍ରଭୁ ଯମରାଜ। ତେଣୁ ଯେତେବେଳେ ସେ ବିଫଳ ହେଲେ, ଅଜାମିଳ ପ୍ରସଙ୍ଗରେ ଷଷ୍ଠ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅଜାମିଳକୁ ନେବା ପାଇଁ ବସିଥିଲେ, ସେହି ସମୟରେ ଭଗବାନ ବିଷ୍ଣୁଙ୍କର ଦୂତମାନେ ଆସି ତାଙ୍କୁ ପରାସ୍ତ କରିଦେଇକରି ତାଙ୍କୁ ବିଦାୟ କରିଦେଲେ। ଅଜାମିଳର ବାନ୍ଧି ଦେଇଥିଲେ, ବନ୍ଧନ କରିଦେଇଥିଲେ, ଜମପାସରେ ବାନ୍ଧି ଦେଇଥିଲେ ଅଜାମିଳକୁ, ତା'ର ଯେଉଁ ଲିଙ୍ଗ ଶରୀର ରହିଛି ବାନ୍ଧି ଦେଇଥିଲେ, ଯାତନା ଶରୀର ଦେଇକରି। କିନ୍ତୁ ବିଷ୍ଣୁ ଦୂତମାନେ କାଟି ଦେଇଥିଲେ, ଗୋଟିଏ ସେକେଣ୍ଡ ଯଦି ଡେରି ହୋଇଥାନ୍ତା ତାହେଲେ ନେଇଯାଇଥାନ୍ତେ, ଗୋଟିଏ ସେକେଣ୍ଡ। ସେହି ସାଙ୍ଗେ ଯେତେବେଳେ ବାନ୍ଧିକୁ ଆସୁଥିଲେ, ଆସିଲା ପହଞ୍ଚିଲା ବେଳେ ଯଦି ବାନ୍ଧି ଦେଇଛନ୍ତି, ସେହି ସମୟରେ ସେ ଡାକିଛନ୍ତି, ନାରାୟଣ ଆୟ ନାରାୟଣ, କେଉଁ ଲକ୍ଷ୍ୟ ଡାକିଛନ୍ତି। କିନ୍ତୁ ଭଗବାନଙ୍କର ବିଷ୍ଣୁଙ୍କର 4 ଦୂତ ଆସି ପହଞ୍ଚିଗଲେ ଏବଂ ସେ ଜମପାସକୁ କାଟିଦେଲେ। ତେଣୁ ତାଙ୍କ ଭିତରେ ସବୁ ଆଲୋଚନା ଯୁକ୍ତିତର୍କ ସବୁ ହେଲା ପରେ ସେ ଫେରିଯାଇଥିଲେ। ଫେରିଯାଇକରି ସେ ପଚାରିଛନ୍ତି, ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ପଚାରି କତିଛନ୍ତି ଶାସ୍ତାରୁ, କେତେ ଜଣ ଅଛନ୍ତି ଶାସ୍ତି ଦେବା ପାଇଁ? ଆମେ ଭାବୁଥିଲୁ ଆପଣ ହିଁ ଏକମାତ୍ର ଶାସ୍ତି ପ୍ରଦାନକାରୀ, ସେଇଠି ଯମରାଜ ପାଇବେ। ମୋର ଉପରେ ମଧ୍ୟ ଆହୁରି ଅଛନ୍ତି ଶାସନକାରୀ ଅଛନ୍ତି, ମୋର ପ୍ରଭୁ ରହିଛନ୍ତି ମୋର ଶାସନକାରୀ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ, ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ ଚେତଶ୍ଚନ ସ୍ମରତି ତଚରଣାରବିନ୍ଦମ କୃଷ୍ଣ ନମନ୍ତି ଯଚ୍ଛିରେ କଦାପି ତାନ୍ ଅନେଧମ ଅସୁତୋ ବିଷ୍ଣୁ ତାନ୍। ସେମାନେ ମୋର ଶରଣ, ମୋର ଦଣ୍ଡ ନୁହନ୍ତି ସେମାନେ, ଦଣ୍ଡିଆ ନୁହନ୍ତି ସେମାନେ, ସେମାନେ ମୋର ପ୍ରଭୁ ଭଗବାନ କୃଷ୍ଣଙ୍କର ସେମାନେ। ସେ ତାଙ୍କର ବିଚାର କରିବେ, ତୁମେ ତାଙ୍କ ଭୁଲରେ ଯିବ ନାହିଁ, କେବେ ହେଲେ ଭୁଲରେ ବି ଯିବ ନାହିଁ। ଜୁହାନ ଭକ୍ତି ଭଗବତ ଗୁଣ, ଇଏ ଯେଉଁ କହିଲେ ଯମରାଜ ଯେଉଁ କହିଲେ, ତାପରେ ଯମରାଜଙ୍କ ଦୂତମାନେ ଭାବିଲେ ବୋଧେ ଆମର ଚାକିରି ଚାଲିଗଲା, ଆଜି ଆଉ ଚାକିରି ରହିବ ନାହିଁ। କାହିଁକି ନା ସମସ୍ତେ ତ କିଛି ନା କିଛି କିଏ କ'ଣ ଭଗବାନଙ୍କ ନାମ ନେଉଥିବେ, ଏଇଭଳି ଭାବେ ଭାବୁଛନ୍ତି ସିଏ। ସକୃତ ଥରେ ଯଦି ଜଣେ ଭଗବାନଙ୍କ ନାମ ନେଇଗଲେ, ସେ ଯମରାଜଙ୍କ ଦଣ୍ଡକୁ ଆସିବେ ନାହିଁ। ତେଣୁ ଏଭଳି ଭାବରେ ଚିନ୍ତା କରିଥିଲା ବେଳେ ଯମରାଜ କହୁଛନ୍ତି, ବହୁତ ବ୍ୟକ୍ତି ଅଛନ୍ତି, ତୁମେ ଯେତେବେଳେ ଯିବ ଦେଖିବ ତାଙ୍କର ଜିହ୍ୱା ଭଗବାନଙ୍କର ନାମ ନେଇଛି ନା ନାହିଁ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ। ଯଦି ଯମରାଜଙ୍କ ଦୂତମାନେ ଚିନ୍ତା କରୁଛନ୍ତି, ପ୍ରଭୁ ଯାହାର ଜିହ୍ୱା ନାହିଁ ସେ କଥା କହିପାରୁନାହିଁ, ଖନା ଯେଉଁମାନେ ଚେତନ ସ୍ପରଦିତ ଚରଣାର ବିନ୍ଦମ, ମନରେ ବା ହୃଦୟରେ ଭଗବାନଙ୍କର ଚରଣ ଧ୍ୟାନ କରିନାହାନ୍ତି ସେମାନଙ୍କୁ ଆଣିବ। କୃଷ୍ଣ ନ ନମନ୍ତି, ଭଗବାନ କୃଷ୍ଣଙ୍କ ପାଦପଦ୍ମରେ ଯେଉଁମାନେ ପ୍ରଣାମ କରନ୍ତି ନାହିଁ, ଏକଦାପି ଯଚ୍ଛିର ଏକଦାପି, ଗୋଟିଏ ଥର ଜୀବନ କାଳ ଭିତରେ ଗୋଟିଏ ଥର ଯଦି ଭଗବାନଙ୍କ ପାଦପଦ୍ମରେ ପ୍ରଣାମ କରିନାହାନ୍ତି ତାଙ୍କୁ ଆଣିବ, ଯେଉଁଟା ଏକଦାପି ତାହା ନା ନିଧନ ଆସୁତୁ। ଏମାନେ ବିଷ୍ଣୁକୃତ, କୌଣସି ବିଷ୍ଣୁକୃତ କରିନାହାନ୍ତି ଯେଉଁମାନେ, ସେମାନଙ୍କ ଉପକୁ ଆଣିବ। ତେଣୁ ସିଏ ହେଉଛନ୍ତି ସମସ୍ତଙ୍କର, ତାଙ୍କ ଭୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି, ସବୁ ଦଣ୍ଡ ଦେମନ୍ତି ଦଣ୍ଡତାମ ଅସ୍ମି, ସିଏ ସମସ୍ତଙ୍କର ଦଣ୍ଡ ପ୍ରଦାନ କରିବେ। ତେଣୁ ଅତ କ୍ଷମସା ଚ୍ୟୁତ, ଆପଣ ଦଣ୍ଡ ପ୍ରଦାନ କରିବାର କ୍ଷମତା ଥିଲେ ମଧ୍ୟ ଆପଣ କ୍ଷମା ମଧ୍ୟ କରିପାରନ୍ତି। ଯେଉଁମାନଙ୍କର ଦଣ୍ଡ ପ୍ରଦାନ କରିବାର କ୍ଷମତା, ଦଣ୍ଡ ପ୍ରକାର ପ୍ରଦାନ ଦଣ୍ଡ ଦେବାର କ୍ଷମତା ନାହିଁ, ସେମାନେ କ୍ଷମା କ'ଣ କରିପାରିବେ? ତାଙ୍କର ଦଣ୍ଡ ଦେଇପାରିବେ ନାହିଁ, ସେମାନେ କ'ଣ କ୍ଷମା କରିବେ? କିନ୍ତୁ ଯେଉଁମାନଙ୍କର ଦଣ୍ଡ ଦେବାର କ୍ଷମତା ଥାଇକି ମଧ୍ୟ ଯିଏ କ୍ଷମା କରନ୍ତି, ସେମାନେ ବହୁତ ମହାନ। ଦଣ୍ଡ ଦେବାର କ୍ଷମତା ରହିଛି ସାଧୁମାନେ, ସାଧୁମାନଙ୍କର ଏଇ ଗୋଟିଏ ତାଙ୍କର ଗୁଣ ହେଉଛି ଏଇଟା। ଈଶ୍ୱର ବି ସେ ତାଙ୍କର ସମର୍ଥ୍ୟ ରହିଛି, ସାମର୍ଥ୍ୟ ରହିଛି, ସେ ଦଣ୍ଡ ପ୍ରଦାନ କରିପାରିବେ, କିନ୍ତୁ ସେ ସେଟାକୁ ସହି ନିଅନ୍ତି। ତାଙ୍କର କିଛି ଅପରାଧ କରନ୍ତି, ସେଟାକୁ ସେ ସହି ନିଅନ୍ତି, ତାଙ୍କୁ କ୍ଷମା କରିଦିଅନ୍ତି। ଇଏ ହେଉଛି ସାଧୁତା, ଇଏ ହେଉଛି ପ୍ରକୃତରେ ମହାତ୍ମାର ଲକ୍ଷଣ। ଯଦିଓ ତାଙ୍କର ରହିଛି ସେ ଅଭିଶାପ ପ୍ରଦାନ କରିପାରିବେ, କିନ୍ତୁ ସେ ତାଙ୍କୁ କ୍ଷମା କରନ୍ତି, ତାଙ୍କ ପ୍ରତି ଯିଏ ଅପରାଧ କରନ୍ତି ତାଙ୍କୁ ସେ କ୍ଷମା କରିଦିଅନ୍ତି। ଇଏ ହେଉଛି ଶ୍ରେଷ୍ଠ ସାଧୁଙ୍କର ଲକ୍ଷଣ। ତେଣୁ ପ୍ରଭୁ ଆପଣ ମୋତେ ଅତ କ୍ଷମସା ଚ୍ୟୁତ, ପ୍ରଭୁ ଆପଣଙ୍କର କେବେ ହେଲେ ଚ୍ୟୁତ ହୁଏ ନାହିଁ, ଆପଣ କେବେ ହେଲେ ପତନ ହୁଏ ନାହିଁ, କିନ୍ତୁ ମୁଁ ଅଧମ ବ୍ୟକ୍ତି, ମୋର ପତନ ହୋଇଯାଇଛି, ମୁଁ ଚ୍ୟୁତ। ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଭଗବତ ଗୀତା 15:16 ଭଗବାନ କହିଛନ୍ତି କଥା, ଦ୍ୱାଭିମୁଖ ପୁରୁଷ ଲୋକେ କ୍ଷେରସ୍ଥା କ୍ଷେର ଏବଚ କ୍ଷେର ସର୍ବାଣୀ ଭୂତାଣି କୁଟସ୍ଥୁ ଅକ୍ଷର ଉଚ୍ଚତେ। ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛନ୍ତି କ୍ଷର ବା ଚ୍ୟୁତ, ଆଉ ଗୋଟେ ହେଉଛନ୍ତି ଅକ୍ଷର ବା ଅଚ୍ୟୁତ। ଦ୍ୱାଭିମୁଖ ପୁରୁଷ ଲୋକେ, ଦୁଇ ପ୍ରକାର ପୁରୁଷ ଅଛନ୍ତି, ଦ୍ୱାଭିମୁଖ ପୁରୁଷ ଲୋକେ କ୍ଷେରସ୍ଥା କ୍ଷେର ଏବଚ, ଜଣେ ହେଉଛନ୍ତି କ୍ଷର ଆଉ ଜଣେ ହେଉଛନ୍ତି ଅକ୍ଷର। ଆମେ କ'ଣ? ଆମେ ହେଉଛେ କ୍ଷେର ସର୍ବାଣୀ ଭୂତାହାନୀ, ଯେତେ ଜୀବ ଅଛନ୍ତି ସମସ୍ତେ କ୍ଷେର, କ୍ଷେର ମାନେ ତାଙ୍କ ପତନ ହୋଇଯାଇଛି। କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁମାନେ ଚିତ୍ଜଗତରେ ରହିଛନ୍ତି ସେମାନେ ହେଉଛନ୍ତି ଅକ୍ଷର, ତାଙ୍କର ପତନ ହୋଇନାହିଁ, ଅକ୍ଷର ସେମାନେ ଅଚ୍ୟୁତ, ତାଙ୍କର ପତନ ହୋଇନାହିଁ। କିନ୍ତୁ ବ୍ରହ୍ମା ଯଦିଓ ନିଜକୁ ଭାବୁଛନ୍ତି ଚ୍ୟୁତ ବୋଲି, ପ୍ରକୃତରେ ଭଗବାନଙ୍କର ଗୋଟେ ଲୀଳା, ବ୍ରହ୍ମା ହେଉଛନ୍ତି ଆମର ସମ୍ପ୍ରଦାୟରେ ସେ ହେଉଛନ୍ତି ଶ୍ରେଷ୍ଠ ଆଚାର୍ଯ୍ୟ, ଭଗବାନ ମାଧ୍ୟମରେ ଲୀଳାକୁ ପ୍ରଦର୍ଶନ କରୁଛନ୍ତି ଭଗବାନ। ଯେମିତି ଅର୍ଜୁନଙ୍କ ମାଧ୍ୟମରେ ସାଧାରଣ ବଦ୍ଧଜୀବ ଭଳି ଅର୍ଜୁନ ସବୁ ପ୍ରଶ୍ନ ପଚାରିଥିଲେ, ଏ ବଦ୍ଧଜୀବ ପାଇଁ କରୁଣା କରିକି ଏସବୁ ଭଗବାନ ଲୀଳା କରିଛନ୍ତି। ତେଣୁ ବ୍ରହ୍ମାଙ୍କ ଲୀଳାରୁ ଏସବୁ ଆମେ ଶିକ୍ଷା କରିବା କଥା, ଆମକୁ ଶିକ୍ଷା ପ୍ରଦାନ କରାଯାଉଛି ଏ ଲୀଳା ମାଧ୍ୟମରେ, ସବୁ ଶିକ୍ଷା ରହିଛି, ବହୁତ ଶିକ୍ଷା ରହିଛି। ତେଣୁ ଶ୍ରୀମଦ୍ ଗୌରବନ୍ଦ ସେ ମହାରାଜ କହନ୍ତି, ଭଗବାନଙ୍କର ଯେଉଁ ଦଶମ ସ୍କନ୍ଧରେ ଯେଉଁ ଲୀଳା ସବୁ ରହିଛି, ଏ ଲୀଳାକୁ ଯଦି ଆମେ ତତ୍ତ୍ୱରେ ନ ବୁଝିବା ତାହେଲେ ଆମର ପତନ ହୋଇଯିବ। ଏକାଦଶ ସ୍କନ୍ଧରେ ତତ୍ତ୍ୱ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଅହମି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁ ମାମ ଅଭିଜାନାନ୍ତି ତତ୍ତ୍ୱେନ ତ ଚବନ୍ତି ତେ। ଭଗବାନ ହେଉଛନ୍ତି ଉପଭୋଗକାରୀ, ସବୁକିଛିରେ ସେ ହେଉଛନ୍ତି ଉପଭୋଗକାରୀ। ଅହମ୍ ହି ସର୍ବଦ ଜ୍ଞାନ ବକ୍ତା ଚ ପ୍ରଭୁ, ଏବେ ସବୁକିଛିର ମାଲିକ ସିଏ। କିନ୍ତୁ ଏଇଟାକୁ ଯଦି ଜଣେ ତତ୍ତ୍ୱରେ ନ ଜାଣିବେ ତାଙ୍କର ପତନ ହୋଇଯିବ। ଅହମ୍ ହି ସର୍ବଦ ଜ୍ଞାନ ବକ୍ତା ଚ ପ୍ରଭୁ ହେବ ଚ ନ ତୁମାମ ଅଭିଜାନାତି ତତ୍ତ୍ୱେନ, ତତ୍ତ୍ୱରେ ନ ଜାଣିପାରିଲେ ତାଙ୍କର ପତନ ହୋଇଯିବ। ତେଣୁ ଏଇ ଯେଉଁ ଲୀଳାର ତତ୍ତ୍ୱକୁ ଏକାଦଶ ସ୍କନ୍ଧରେ ଆମେ ସବୁ ତତ୍ତ୍ୱ ବିଷୟରେ ଶୁଣିବା ବୁଝିବା, ଲୀଳାକୁ ବୁଝିବା ସେ ସମୟରେ ତତ୍ତ୍ୱରେ। ତେଣୁ ଅଧିକାଂଶ ମନ୍ଦିରରେ ଦଶମ ସ୍କନ୍ଧ ଆଲୋଚନା କରାଯାଉ ନାହିଁ, ଦଶମ ସ୍କନ୍ଧ ଆଲୋଚନା କରାଯାଉ ନାହିଁ, ନବମ ସ୍କନ୍ଧ ଯାଏ କଥା ରହିଯାଉଛି, ସେଇଠି ପୁଣି ପ୍ରଥମ ସ୍କନ୍ଧରୁ ଆରମ୍ଭ ହେଉଛି। କିନ୍ତୁ ଆମର ଭୁବନେଶ୍ୱରରେ ଦଶମ ସ୍କନ୍ଧ ଚାଲିଛନ୍ତି, କେଉଁଠି କେଉଁଠି ମଧ୍ୟ ଦଶମ ସ୍କନ୍ଧ ଚାଲିଛନ୍ତି। ତେଣୁ ଇଏ ହେଉଛି ବହୁତ ଗଭୀର ତତ୍ତ୍ୱ ସବୁ ରହିଛି, ଆକୁ ଆମେ ବୁଝିପାରିବା ନାହିଁ। ଯାହା ହଉ, ବର୍ତ୍ତମାନ ବ୍ରହ୍ମା ଯେହେତୁ ଅଭିନୟ କରୁଛନ୍ତି, ବଦ୍ଧଜୀବର ଅଭିନୟ କରୁଛନ୍ତି, ତେଣୁ ଏ କଥା ସେ କହୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ଅଚ୍ୟୁତ, ଆପଣଙ୍କର କେବେ ପତନ ହେବ ନାହିଁ, କିନ୍ତୁ ମୋର ପତନ ହୋଇଯାଇଛି, ମୁଁ ଚ୍ୟୁତ ହୋଇଯାଇଛି, ତେଣୁ ଅଧ କ୍ଷମସ୍ୱ, ତେଣୁ ଆପଣ ମୋତେ କ୍ଷମା ପ୍ରଦାନ କରନ୍ତୁ ଅଚ୍ୟୁତ। ମୋର ଚ୍ୟୁତି କାହିଁକି ହେଇଗଲା ନା, ମୁଁ ହେଉଛି ରଜଭୁବ, ମୁଁ ରଜଗୁଣରେ ଆସିଛି। ଏମାନେ ହେଉଛନ୍ତି ଗୁଣ ଅବତାର, ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣ ହେଉଛନ୍ତି ଗୁଣ ଅବତାର। ବ୍ରହ୍ମା ଆସୁଛନ୍ତି ରଜଗୁଣରେ, ବିଷ୍ଣୁ ଆସୁଛନ୍ତି ସତ୍ୱଗୁଣରେ, ଏବଂ ଶିବ ଆସୁଛନ୍ତି ତମ ଗୁଣରେ। ଏ ଗୁଣ ଅବତାର ମାନେ ସବୁ ଗୁଣର ପ୍ରଭାବ ରହିଛି, ଯଦିଓ ଗୁଣର ପ୍ରଭାବ ସାଧାରଣ ପ୍ରଭାବ ନଥାଏ, କିନ୍ତୁ ତଥାପି ମଝିରେ ମଝିରେ ଗୁଣର ପ୍ରଭାବ ତାଙ୍କ ପାଖରେ ଥାଏ। କିନ୍ତୁ ବିଷ୍ଣୁଙ୍କର ଉପରେ ଗୁଣର ପ୍ରଭାବ ନଥାଏ, ବିଷ୍ଣୁଙ୍କର ରଜଗୁଣ ପ୍ରଭାବ ବ୍ରହ୍ମାଙ୍କ ଉପରେ ମଝିରେ ମଝିରେ ପଡ଼ିଥାଏ, ତମଗୁଣର ପ୍ରଭାବ ଶିବଙ୍କ ଉପରେ ମଝିରେ ମଝିରେ ପଡ଼େ, କିନ୍ତୁ ବ୍ରହ୍ମାଙ୍କ ଉପରେ ବିଷ୍ଣୁଙ୍କ ଉପରେ ସତ୍ୱଗୁଣର ମଧ୍ୟ ପ୍ରଭାବ ନଥାଏ, ଏ ସବୁବେଳେ ଶୁଦ୍ଧ ସତ୍ୱସ୍ତରରେ ଥାଆନ୍ତି। ଏତତ୍ ଈଶାନ ବିଶ୍ୱସ୍ୟ ପ୍ରକୃତି ସ୍ତୋପି ତଦ୍ଗୁଣେଇ ନ ଯୁଜ୍ୟତେ ସଦାତ୍ମସ୍ତେଇ ଯଥା ବୁଦ୍ଧି ତଦାଶ୍ରୟ, ପ୍ରଥମ ସ୍କନ୍ଧ ଏଗାର ଅଧ୍ୟାୟରେ ବ୍ୟାସଦେବ କଥା କହୁଛନ୍ତି। ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ପରେ ବହୁତ ଦିନ ରହିଗଲେ ହସ୍ତିନାପୁରରେ, ତାପରେ ଯେତେବେଳେ ଫେରୁଛନ୍ତି ତାଙ୍କ ଦ୍ୱାରକାକୁ ଫେରୁଛନ୍ତି, 16,108 ରାଣୀ, 16,108 ରାଣୀ ସମସ୍ତେ ଯୁବତୀ, ତାଙ୍କର ବୟସ ଅଧିକ ହୋଇଥାଇପାରେ କିନ୍ତୁ ସବୁବେଳେ ନବଯୌବନା, ଆଦ୍ୟ ପୁରାଣ ପୁରୁଷ ନବଯୌବନ ଯେମିତି ଭଗବାନ, ସେଇଭଳି ତାଙ୍କର ପତ୍ନୀମାନେ ମଧ୍ୟ ସେଇଭଳି ଭାବେ ନବଯୁବତୀ ଭଳି ରହିଛନ୍ତି। କିନ୍ତୁ ଭଗବାନଙ୍କ ଉପରେ ତାଙ୍କର କୌଣସି କାମର ପ୍ରଭାବ ସେ ପକାଇ ପାରନ୍ତି ନାହିଁ, ଖାଲି ଭଗବାନ ନୁହନ୍ତି, ଯେଉଁମାନେ ଯଥା ବୁଦ୍ଧି ତଦାଶ୍ରୟ, ଯେଉଁମାନେ ସେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି ତାଙ୍କ ଉପରେ ମଧ୍ୟ ଏହି କାମର ପ୍ରଭାବ ନଥାଏ, ତ୍ରିଗୁଣର ପ୍ରଭାବ ତାଙ୍କ ଉପରେ ନଥାଏ। ତେଣୁ ଭଗବାନ ଏ ଯେଉଁ ବ୍ରହ୍ମା ଯେଉଁ ଆସୁଛନ୍ତି, ଏ ରଜଗୁଣର ପ୍ରଭାବ ତାଙ୍କ ଉପରେ ମଝି ମଝି ଥାଏ ପଡ଼ିଥାଏ। ରଜଭୁବ, ମୁଁ ରଜଗୁଣରେ ଆସିଛି ଭଗବାନ କହୁଛନ୍ତି, ପ୍ରଭୁ ମୋର ସେଥିପାଇଁ ମୋର ଚ୍ୟୁତ ହୋଇଗଲା, ମୋ ପତନ ହୋଇଗଲା ମୋର, ମୁଁ ଆପଣଙ୍କୁ ଭୁଲିଗଲି, ଆପଣ ମୋର ପ୍ରଭୁ ବୋଲି ଆପଣଙ୍କ ଉପରେ ମୁଁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କଲି, କାରଣ ମୁଁ ରଜଭୁବ, ମୁଁ ରଜଗୁଣରେ ଆସିଛି। ହି ଆପଣ ଗୋଟେ କ'ଣ ପ୍ରଶ୍ନ ପଚାରିଥିଲେ ତାଙ୍କୁ, କ'ଣ ପଚାରୁଥିଲେ, ଏ ଯେଉଁ ଆମର ଅଯୋଧ୍ୟକୁ ପଚାରୁଥିଲେ, କ'ଣ ଭୁଲ ଲେଖା ହେଇଛି ନା କ'ଣ ନା କ'ଣ ହଁ, ହି ହି ଅଜାଣତ, ନିଶ୍ଚିନ୍ତ ଭାବରେ ହି ଅର୍ଥ ନିଶ୍ଚିନ୍ତ ଭାବରେ ହି ଶବ୍ଦ ବ୍ୟବହାର କରାଯାଏ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତ, ଏଭଳି ଶାସ୍ତ୍ର ଗୋଟିଏ ଅକ୍ଷରରେ ମଧ୍ୟ ଅନେକ ଅର୍ଥ ସବୁ ରହିଛି। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ସେ ହେଉଛି କ'ଣ ନା, ସେ ହେଉଛନ୍ତି ଭଗବାନର ଇତମ୍ଭୂତ ଗୁଣ ହରି, ଆତ୍ମାରାମ ଶ୍ଲୋକ। ଆତ୍ମାରାମ ଶ୍ଲୋକରେ ମହାପ୍ରଭୁ ଆର 61 ଅର୍ଥ କରିଛନ୍ତି, ସନାତନ ଗୋସ୍ୱାମୀଙ୍କ ପାଖରେ 61 ଅର୍ଥ କରିଛନ୍ତି, ତେଣୁ ପ୍ରତି ଅକ୍ଷରରେ ମଧ୍ୟ ଅର୍ଥ ରହିଛି, କେଉଁଠାରେ କେଉଁଭଳି ଭାବରେ ବ୍ୟବହାର କରାଯାଇଛି। ତେଣୁ ଏଠି ହି ଶବ୍ଦ ହେଉଛି ନିଶ୍ଚିନ୍ତ ଭାବରେ, ହି ଅଜାଣତ, ମୁଁ ଯେହେତୁ ମୁଁ ରଜଗୁଣରେ ରହିଛି, ରଜଗୁଣର ବିଷୟରେ ଭଗବତ ଗୀତାରେ ଭଗବାନ କହିଲେ ନା, ଗୁଣ ବିଷୟରେ ଚତୁର୍ଦ୍ଦଶ ଅଧ୍ୟାୟରେ ଗୁଣ ବିଷୟରେ ବର୍ଣ୍ଣନା କରାଗଲା, ଗୁଣ ସବୁଥିରେ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ସବୁ ଅଧ୍ୟାୟରେ, ବିଶେଷ ଭାବରେ 14 ଅଧ୍ୟାୟରେ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। 17 ଅଧ୍ୟାୟରେ ମଧ୍ୟ ଗୁଣ ବିଷୟରେ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଏ ଗୁଣ ବିଷୟରେ କୁହାଗଲା। 18 ଅଧ୍ୟାୟରେ ମଧ୍ୟ ଗୁଣ ବିଷୟରେ କୁହାଯାଇଛି। ବୁଦ୍ଧି ଯେଉଁ ରହିଛି, ବୁଦ୍ଧି ଭେଦ ଦୃତି ଶୈବ ତ୍ରିବିଧ ସମ୍ପର୍କିତ, ବୁଦ୍ଧି ଧୃତି ସବୁ ଏସବୁ ତିନି ପ୍ରକାର ବୁଦ୍ଧି ରହିଛି। ସତ୍ୟ ରଜ ତମ ଗୁଣ ଅନୁସାରେ ବୁଦ୍ଧି ରହିଛି। ରଜଗୁଣର ବୁଦ୍ଧି କ'ଣ? ରଜଗୁଣ ବୁଦ୍ଧି ହେଉଛି, ସେ ହେଉଛି 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ରଜଗୁଣ ବୁଦ୍ଧି ହେଉଛି ସେ କ'ଣ? ସତ୍ୟଗୁଣ ବୁଦ୍ଧି ହେଉଛି କ'ଣ ନା ପ୍ରଭୁ? ହଁ, ସେଇଟା ରହିଛି ତା'ର ସେଇଟା ଲକ୍ଷଣ। ବୁଦ୍ଧି କଥା ମୁଁ କହୁଛି, ବୁଦ୍ଧି ହେଉଛି କ'ଣ ନା ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟା ଚ କାର୍ଯ୍ୟ ଇଏ ହେଉଛି ଅଯଥାବତ ପ୍ରଧାନ ବୁଦ୍ଧି ସା ପାର୍ଥ ରାଜସ୍ୱ। ତମ ଗୁଣର ରାଜଗୁଣର ରଜଗୁଣର ବୁଦ୍ଧି ହେଉଛି ଅଯଥାବତ, ସତ୍ୟଗୁଣର ବୁଦ୍ଧି ହେଉଛି କେଉଁଥିରୁ ପ୍ରବୃତ୍ତ ହେବା କଥା କେଉଁଥିରୁ ନିବୃତ୍ତ ହେବା କଥା ସେସବୁ ଜାଣନ୍ତି। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟା ଚ କାର୍ଯ୍ୟ ପ୍ରଧାନାଦି ବୁଦ୍ଧି ସା ପାର୍ଥ ରାଜସ୍ୱୀ ଏ ସାତ୍ତ୍ୱିକୀ ସାତ୍ତ୍ୱିକ ଗୁଣ ରହୁଛି ସେ ଠିକ୍ ଭାବରେ ଜାଣନ୍ତି। ବନ୍ଧମ ମୁଖ୍ୟଂ ଚଦାବ୍ୟକ୍ତି ବୁଦ୍ଧି ସା ପାର୍ଥ ସାତ୍ତ୍ୱିକୀ, ଇଏ ହେଉଛି ସାତ୍ତ୍ୱିକ ବୁଦ୍ଧି। କିନ୍ତୁ ରାଜସିକ ବୁଦ୍ଧି ହେଉଛି କ'ଣ ନା ରାଜସିକ ବୁଦ୍ଧି ହେଉଛି ଯେ କ'ଣ ନା ଜୟା ଧର୍ମ ଅଧର୍ମଂଚ, କେଉଁଟା ଧର୍ମ କେଉଁଟା ଅଧର୍ମ ସେ ଜାଣିପାରିବେ ନାହିଁ, ରଜଗୁଣର ବୁଦ୍ଧି ସେଇଟା। ଯାହା ଧର୍ମ ଅଧର୍ମଂଚ କାର୍ଯ୍ୟା ଚାକାର୍ଯ୍ୟ କେଉଁଟା କାର୍ଯ୍ୟ କରିବା କରିବା କଥା କେଉଁଟା କରିବା କଥା ମୁଁ ବୁଝିପାରିବି ନାହିଁ, ରଜଗୁଣର ବୁଦ୍ଧି ସର୍ବ କ'ଣ ସେଇଟା ହେଉଛି ଅଯଥାବତ୍ ପ୍ରଧାନାଦି, ଅଯଥା ଠିକ୍ ଭାବରେ ଯଥାଯଥ ସେ ଜ୍ଞାନ ହେବ ନାହିଁ। ସତ୍ୟଗୁଣର ଯେଉଁମାନେ ବୁଦ୍ଧି ନାହିଁ ଯଥାଯଥ ଜ୍ଞାନ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ରଜଗୁଣର ବୁଦ୍ଧି ହେଉଛି ଅଯଥାବତ୍ ପ୍ରଧାନାଦି ବୁଦ୍ଧି ସା ପାର୍ଥ ରାଜସି, ଅଯଥାବତ୍ ଅଯଥା ଜ୍ଞାନ ତାଙ୍କର ବୁଦ୍ଧି ତାଙ୍କର ଠିକ୍ ଭାବରେ ବୁଝିପାରିବେ ନାହିଁ। ତେଣୁ ସେ କଥା ଅଜାନତ ରଜଗୁଣର ବୁଦ୍ଧି ସବୁ ସେଇଟା ଅଯଥାବତ୍ ପ୍ରଧାନାଦି। ତେଣୁ ପ୍ରଭୁ ରଜଗୁଣରେ ମୋତେ ପ୍ରଭୁ ମୋତେ ଦେଇଛନ୍ତି, ଜନ୍ମ ଦେଇଛନ୍ତି ରଜଗୁଣର, ମୁଁ ଆସିଛି ରଜଗୁଣରେ। ତେଣୁ ଅଜାନତ ମୁଁ ଜାଣିପାରିଲି ନାହିଁ, ରଜଗୁଣର ଲକ୍ଷଣ ଆପଣ କରିଛନ୍ତି ସେଗୁଡ଼ିକ ଭାବରେ କରିଛନ୍ତି ବ୍ୟବସ୍ଥା। ଅଜାନତ ତତ୍ ପୃଥକ ଈଶମାନିନ, ପୃଥକ ଈଶମାନିନ, ଈଶମାନିନ ଭଗବାନ ହେଉଛନ୍ତି ଈଶ, ଏକଲା ଈଶ୍ୱର କୃଷ୍ଣ ଆର ସବୁ ଦ୍ୱିତୀୟ, ଭଗବାନ ହେଉଛନ୍ତି ଏକ, ଏକମାତ୍ର ଈଶ୍ୱର ହେଉଛନ୍ତି ଭଗବାନ, ଆଉ ଯିଏ ରହିଲେ ସମସ୍ତେ ଭୃତ୍ୟ ତାଙ୍କର ଭୃତ୍ୟ। ଏମିତି ବଳରାମ ମଧ୍ୟ ନିଜକୁ ଭୃତ୍ୟ ମାନିନ ବୋଲି କହନ୍ତି, ଭଗବାନଙ୍କର ସେବକ ବୋଲି ନିଜକୁ ଦାବି କରନ୍ତି, ଦଶ ପ୍ରକାର ଭଗବାନଙ୍କୁ ସେବା କରନ୍ତି ବଳରାମ। ତେଣୁ ଆଉ ଯିଏ ରହିଲେ ସମସ୍ତେ ଭଗବାନଙ୍କର ଦାସ, ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ, ଯାହାରେ ଯେଛେ ନାଶା ସେ ତେଛେ କରେ ନୃତ୍ୟ, ଚେତନ ଚରିତ୍ରାମୃତ କଥା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି। ଏକମାତ୍ର ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ, ଯାହାକୁ ଯେଉଁଭଳି ଭାବେ ନଚେଇବେ ସେ ସେଭଳି ସେଭଳି ଭାବେ ନାଚିବେ। ବର୍ତ୍ତମାନ ବ୍ରହ୍ମାଙ୍କୁ ନଚଉଛନ୍ତି, ବ୍ରହ୍ମାଙ୍କୁ ନଚଉଛନ୍ତି, ବ୍ରହ୍ମାଙ୍କୁ ଯିଏ ଭାବିଦେଲେ ଈଶ ମାନିନା, ମୁଁ ଈଶ ମୁଁ ନିୟନ୍ତ୍ରଣକାରୀ। ବ୍ରହ୍ମାଙ୍କର ବହୁତ ଶକ୍ତି ରହିଛି ନା, ବ୍ରହ୍ମାଙ୍କର ଯେଉଁ ବ୍ରହ୍ମ ଲୋକ ରହିଛି ପରମେଷ୍ଠୀ ତାଙ୍କୁ କୁହାଯାଏ, ପରମେଷ୍ଠୀ ଭୌତିକ ଜଗତ ସବୁଠାରୁ ଶ୍ରେଷ୍ଠ ପଦ ହେଉଛି ସେଇଟା ପରମେଷ୍ଠୀ ପଦ। ବ୍ରହ୍ମ ବ୍ରହ୍ମ ଲୋକର ଯେଉଁ ଐଶ୍ୱର୍ଯ୍ୟ ଭଗବଦ୍ଗୀତାରେ ଭଗବାନ ଖାଲି ଗୋଟେ ଝଲକ ଦେଇଛନ୍ତି ଅଷ୍ଟମ ଅଧ୍ୟାୟରେ। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଆମେ ଏଇଥିରୁ ବୁଝିବା, ତାଙ୍କର କେବଳ ଦିନର ପରିମାଣ ହେଉଛି ସହସ୍ର ଯୁଗ ପର୍ଯ୍ୟନ୍ତମ, 1000 ଦିବ୍ୟ ଯୁଗ ଆମର ପୃଥିବୀର ପରିମାଣରେ ପୃଥିବୀର ଗଣନାରେ। ଏଇଥିରୁ ଆମେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବୁଝିପାରିବା, କେତେ ଐଶ୍ୱର୍ଯ୍ୟ। ପରମେଷ୍ଠି ପଦଶିଳ୍ପୀ କୁହାଯାଏ, ଶ୍ରେଷ୍ଠ ପଦ ଭୌତିକ ଜଗତ ଶ୍ରେଷ୍ଠ ପଦ ହେଉଛି ପରମେଷ୍ଠି ପଦ, ବ୍ରହ୍ମ ପଦ। ଅନେକ ଶକ୍ତି ରହିଛି, ଦେଇଦେଲେ ନା ବର ଦେଇଦେଲେ ହିରଣ୍ୟକଶିପୁକୁ, ଦିନରେ ମରିବ ନାହିଁ ରାତିରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ ଶସ୍ତ୍ରରେ ମରିବ ନାହିଁ, ସବୁ ପ୍ରକାର ଦେଇଦେଲେ ଏତେ ଶକ୍ତି ରହିଛି ତାଙ୍କର ପରମେଷ୍ଠୀ, ସିଏ ବହୁତ ଶକ୍ତି ରହିଛି ତାଙ୍କର। କିନ୍ତୁ ପୃଥକ ଈଶମାନିନ, ଯଦିଓ ତାଙ୍କର ଈଶତା ରହିଛି ତାଙ୍କର ନିୟନ୍ତ୍ରଣକାରୀ କ୍ଷମତା ରହିଛି, କିନ୍ତୁ ଏଇଟା ସେ ଭଗବାନଙ୍କ ଅଧୀନରେ ଏଇଟାକୁ ସେ ବ୍ୟବହାର କରିବା କଥା। କିନ୍ତୁ ପୃଥକ ଭାବରେ ନିଜକୁ ଭାବିଲେ ମୁଁ ହେଉଛି ଈଶ୍ୱର, ପୃଥକ ଈଶମାନିନ, ଆମେ ସମସ୍ତଙ୍କର ଏଇ ମନୋଭାବ ରହିଛି, ଆମେ ସମସ୍ତଙ୍କର ପୃଥକ ଈଶମାନିନ, ଆମେ ଭାବୁଛେ ଆମର କିଛି ଯେଉଁ ଶକ୍ତି ରହିଛି, ଆମେ ଭାବୁଛେ ଆମର ଏ ଶକ୍ତି ଆମର ରହିଛି, ସ୍ୱତନ୍ତ୍ର ଭାବେ ରହିଛି, କିନ୍ତୁ କିଏ ଶକ୍ତି ଦେଇଛନ୍ତି ସେଇଟା ଆମେ ଭୁଲି ଯାଉଛେ, ବ୍ରହ୍ମାଙ୍କର ଏଇ ଯେଉଁ ଏଇ ଯେଉଁ ଲୀଳାଟି ହେଇଛି ଏଥିରୁ ଆମକୁ ଶିକ୍ଷା କରିବା କଥା। ଆମେ ନିଜକୁ ପୃଥକ ଈଶ୍ୱର ମାନେ ଭାବୁଛେ। ଭଗବତ ଗୀତାରେ ଭଗବାନ କହିଲେ ସେ କଥା ଯେ ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବସ୍ୱ ଅହଙ୍କାର ବିମୁଢ଼ାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ଯେଉଁମାନେ ଲୋକମାନେ ସାଧାରଣତଃ ପ୍ରକୃତିର ଗୁଣ ଦ୍ୱାରା ହିଁ କାର୍ଯ୍ୟ କରନ୍ତି, ସତ୍ୱରଜ ତମ ଯେଉଁ ରହିଛି, କିଏ ସତ୍ୱଗୁଣର ବଶବର୍ତ୍ତୀ କାର୍ଯ୍ୟ କରନ୍ତି, କିଏ ରଜଗୁଣର ଦ୍ୱାରା କାର୍ଯ୍ୟ କରନ୍ତି, କିଏ ତମ ଗୁଣ ଦ୍ୱାରା କାର୍ଯ୍ୟ କରନ୍ତି। କିନ୍ତୁ ଯେହେତୁ ସେମାନଙ୍କର ଅହଙ୍କାର ରହିଛି ମିଥ୍ୟା ଅହଙ୍କାର, ଫଳ ଶ୍ରୀ ଗୁରୁ ପ୍ରଭୁପାଦ ମହାରାଜ କହିଛନ୍ତି ଇଗୋ ଇଏ ହେଉଛି ଆମର ସୂକ୍ଷ୍ମ ଶରୀର, ମନ ବୁଦ୍ଧି ଏବଂ ଅହଙ୍କାର ଇଏ ହେଉଛି ଆମର ସୂକ୍ଷ୍ମ ଶରୀର, ବହୁତ ସୂକ୍ଷ୍ମ। ତେଣୁ ଏଇ ଯେଉଁ ଅହଙ୍କାର ଇଏ ହେଉଛି ଫଳ ଶ୍ରୀ ଗୁରୁ ବୋଲି କୁହାଯାଇଛି, ପ୍ରଭୁପାଦ ମହାରାଜ କହିଛନ୍ତି ଇଏ ହେଉଛି ମିଥ୍ୟା ଅଭିମାନ, ମିଥ୍ୟା ଅହଙ୍କାର, ଏ ପ୍ରକୃତ ଅହଙ୍କାର ନୁହଁ ଏଇଟା ଆମର। ତେଣୁ ଅହଙ୍କାର ବିମୁଢ଼ାତ୍ମ ଯେଉଁମାନେ ମିଥ୍ୟା ଅହଙ୍କାର ଦ୍ୱାରା ବଶବର୍ତ୍ତୀ ହେଇଛନ୍ତି ସେମାନେ ଭାବନ୍ତି ମୁଁ ସବୁ କରୁଛି, କିନ୍ତୁ ପ୍ରକୃତରେ କାର୍ଯ୍ୟ ହେଉଛି ପ୍ରକୃତି କ୍ରିୟମାଣାନି ଏ ଗୁଣ ଦ୍ୱାରା ସବୁ କାର୍ଯ୍ୟ ହେଉଛି, ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବଶଃ। ତେଣୁ ଯେଉଁମାନେ ତତ୍ତ୍ୱବିତ୍, ଯେଉଁମାନେ ଅହଙ୍କାରରୁ ଉର୍ଦ୍ଧ୍ୱକୁ ଯାଇଛନ୍ତି, ମିଥ୍ୟା ଅହଙ୍କାରରୁ ଉର୍ଦ୍ଧ୍ୱକୁ ଯାଇଛନ୍ତି, ପ୍ରକୃତି ଶୁଦ୍ଧ ଅହଙ୍କାର ଯାହାର, ସେମାନେ ତତ୍ତ୍ୱବିତ୍ ମା ବାହ ଗୁଣା କର୍ମ ବିଭାଗ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଏମାନେ ସବୁ ପ୍ରକୃତି ଦ୍ୱାରା ହେଉଛି, ତତ୍ତ୍ୱବିତ୍ ମହାଭାବ ଗୁଣା ଗୁଣ ବର୍ତ୍ତନ୍ତେ ଇତିମତ ନ ସଜତେ, ଗୁଣା ଦ୍ୱାରା ଏସବୁ କାର୍ଯ୍ୟ ହେଉଛି, ତେଣୁ ତା ପ୍ରତି ଆସକ୍ତି ହୁଅନ୍ତି ନାହିଁ ସେମାନେ। ତେଣୁ ସମସ୍ତଙ୍କର ଏଇ ପୃଥକ ଈଶ ମାନିନ ରହିଛି, ସମସ୍ତେ ନିଜକୁ ଭୋକ୍ତା ବୋଲି ଭାବୁଛନ୍ତି, ନିଜକୁ କ'ଣ କର୍ତ୍ତା ବୋଲି କର୍ତ୍ତା ହମ ଇତି ମାନ୍ୟତେ, ସମସ୍ତେ ନିଜକୁ ଭାବନ୍ତି ମୁଁ ହେଉଛି ପ୍ରକୃତରେ କର୍ତ୍ତା। କିନ୍ତୁ ସେ ଯେ ନିୟନ୍ତ୍ରିତ ହୋଇଯାଇଛି ସେଗୁଡ଼ା ସେ ବୁଝିପାରେ ନାହିଁ, ସେ ଭାବେ ମୁଁ ହେଉଛି ଈଶ୍ୱର, ଈଶ୍ୱର ଆମ ଭୋଗୀ, ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଆଜି ବ୍ରହ୍ମାଙ୍କର ସେହି ଅଭିମାନ ହେଇଛି, ପୃଥକ ଅଭିମାନ, ପୃଥକ ଈଶ୍ୱର ମହାନୀନ, ନିଜକୁ ଭାବୁଥିଲେ ସେ ହେଉଛନ୍ତି ନିୟନ୍ତ୍ରଣକାରୀ, କୃଷ୍ଣଙ୍କୁ ନିୟନ୍ତ୍ରିତ କରିଦେବେ ଏଭଳି ଭାବରେ ଭାବୁଥିଲେ। ମଞ୍ଜୁ ଲୀଳା ଭଗବାନଙ୍କର କିଭଳି ଲୀଳା ରହିତ ଦେଖିବା ପାଇଁ ଆସିଥିଲେ, କିନ୍ତୁ ଭଗବାନ ଦ୍ୱାରା ମୋହିତ ହେଇଗଲେ, ଭଗବାନଙ୍କୁ ପରୀକ୍ଷା କରିବା ପାଇଁ ଆରମ୍ଭ କରିଦେଲେ। ତେଣୁ ଈଶ୍ୱମାନେ ତାଙ୍କର ଏଇ ଅଭିମାନ ଆସିଥିଲା, ତାଙ୍କର ବହୁତ ଶକ୍ତି ରହିଛି, ନିୟନ୍ତ୍ରଣ କରିଦେବେ ବୋଲି ଭାବୁଥିଲେ, କୃଷ୍ଣଙ୍କୁ ନିୟନ୍ତ୍ରଣ କରିଦେବେ। ତେଣୁ ଅଜା ଅବଲେପି ଅନ୍ଧ, ଅନ୍ଧି ଯେଉଁ ରହିଛି ଅବଲପି ଅନ୍ଧି, ସେଟା ଏକ ରକମ କାଟିବା ପାଇଁ କହିଲେ ସେ କାଟିଲେନି, ସେଟା ଅନ୍ଧ ହବ କଥା। ଅନ୍ଧ ଆମେ ଅନ୍ଧ ହେଇଯାଇଛେ, ତିନି ପ୍ରକାର ଅନ୍ଧ ରହିଛନ୍ତି କୁହାଯାଏ ନା, କାମାନ୍ଧ, ଧନାନ୍ଧ, ଯୌବନାନ୍ଧ, ଏମିତି ସବୁ କୁହାଯାଏ। ସେମାନେ ମଦମତ ହେଇଯାଆନ୍ତି, ଅନ୍ଧ ହେଇଯାଆନ୍ତି, ଆଖି ଥିଲେ ମଧ୍ୟ ସେମାନେ ଅନ୍ଧ କାର୍ଯ୍ୟ ହୁଅନ୍ତି, କାର୍ଯ୍ୟ କରନ୍ତି। କାମାନ୍ଧ ଯେଉଁମାନେ କାମ ଦ୍ୱାରା ମୋହିତ ହୋଇକି ରହିଛନ୍ତି ସେମାନେ ଅନ୍ଧ ହେଇଯାଆନ୍ତି, ସେମାନେ ବୁଝିପାରନ୍ତି ନାହିଁ, କାମ ଦ୍ୱାରା ଅନ୍ଧ ହେଇକି ରହିଛନ୍ତି, ତେଣୁ ଯେକୌଣସି କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହୁଅନ୍ତି ନାହିଁ। ରାବଣର ସେ ଅବସ୍ଥା ହେଇଥିଲା, ରାବଣ ସେହି ଅବସ୍ଥାରେ ମା ସୀତାଙ୍କୁ କାମ ଦ୍ୱାରା ମୋହିତ ହେଇକିରି ତାଙ୍କୁ ନେଇଗଲେ, ହରଣ କରି ନେଇଗଲେ। କାମାନ୍ଧ ବ୍ୟକ୍ତି ସେ କିଛି ବୁଝିପାରିବ ନାହିଁ, କାମ ଦ୍ୱାରା ଯେତେବେଳେ ଜଣେ ଅନ୍ଧ ହେଇଯିବ ସେତେବେଳେ ସେ ବୁଝିପାରିବ ନାହିଁ, ବାଛ ବିଚାର କରିପାରିବ ନାହିଁ, ନିଜର ସୂତା ବି ରହୁଦୟା, ନିଜର କନ୍ୟା ପ୍ରତି ମଧ୍ୟ କାମ ଭାବ ଜାତ ହେଇଥିବ। ବ୍ରହ୍ମା ମଧ୍ୟ ଉଦାହରଣ ଦେଇଛନ୍ତି ଆଗରୁ, ତାଙ୍କର କନ୍ୟା ପ୍ରତି ମଧ୍ୟ ସେ କାମ ମୋହିତ ହେଇଯାଇଥିଲେ ବ୍ରହ୍ମା। ସରସ୍ୱତୀ ଯେତେବେଳେ ପ୍ରଥମେ ସୃଷ୍ଟି କଲେ, ସୃଷ୍ଟିର ଆଦ୍ୟରେ ଭାଗବତ ତୃତୀୟ ସ୍କନ୍ଧରେ ଏକଥା ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ସୃଷ୍ଟି କଲେ ସରସ୍ୱତୀ ଦେବୀଙ୍କୁ ସୃଷ୍ଟି କଲେ, ଏତେ ସୁନ୍ଦର ସୃଷ୍ଟି କରିଥିଲେ, ତାଙ୍କ ପ୍ରତି ମଧ୍ୟ ସେ କାମ ମୋହିତ ହେଇଯାଇଥିଲେ। ଗୋଟେ ଅନ୍ଧ ଭାବ ଆସିଯିବ ସେ ସମୟରେ, କାମାନ୍ଧ ଚିନ୍ତା ହେବନି, ଆଉ ଏସବୁ ଚିନ୍ତା କରିପାରିବେ ନାହିଁ, ଏସବୁ ଏ କାମାନ୍ଧ ରହିଛି। ତେଣୁ ସେହିଭଳି ଭାବରେ ଅଝା ଅବଳେ ବି ଅନ୍ଧ, ମୁଁ ହେଉଛି ଅଜ, ମୁଁ ହେଉଛି ପ୍ରଥମ ସୃଷ୍ଟ ବ୍ୟକ୍ତି, ବ୍ରହ୍ମା କାହାକୁ ମାତୃପକ୍ଷୀରେ ଆସିନାହାନ୍ତି ନା, ସେ ଭଗବାନଙ୍କର ଗର୍ଭଦେବ ସେ ବିଷ୍ଣୁଙ୍କର ପଦ୍ମ ରହିଛି, ସେ ପଦ୍ମରେ ଜାହତ ହୋଇଛନ୍ତି, ତେଣୁ ତାଙ୍କୁ ଅଜ ବୋଲି କୁହାଯାଏ, ଜନ୍ମ ରହିତ ଅଜା। ଆଉ ଗୋଟେ ଅର୍ଥ ମଧ୍ୟ ରହିଛି ଅଜା, ଭଗବାନଙ୍କ ମାୟା ହାତରେ ସେମାନେ ଅଜା କହିଲେ, ଭଗବାନ ମାୟାକୁ ଅଜା ବୋଲି କୁହାଯାଏ ଅଜା। ତେଣୁ ଏ ଭଗବାନ ମାୟା ଦ୍ୱାରା ସେ ଅନ୍ଧ ହୋଇଯାଇଛନ୍ତି ବର୍ତ୍ତମାନ, ନହେଲେ ଅଜ ଅବଳେପି, ଅବଳେପ କହିଲେ ଅବଳ, ଅବଳପି ଅବଳପ କହିଲେ ଯେଉଁ ଗର୍ବ, ଗର୍ବ ହୋଇଯାଏ ବ୍ରହ୍ମାଙ୍କର ମଧ୍ୟ 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 ଗର୍ବ ହୋଇଯାଏ, ସମସ୍ତଙ୍କର କିଛି କିଛି ଗର୍ବ ହୋଇଯାଏ, ଯେ ଯେତେ ଏମିତିକି ରାଧାରାଣୀ ମଧ୍ୟ କହୁଛନ୍ତି ମୋର ଗର୍ବ ହୋଇଯାଇଥିଲା, ରାଧାରାଣୀ ଦଶମ ସ୍କନ୍ଧ କୋଉ ଅଧ୍ୟାୟରେ ଯେଉଁ ଅନ୍ୱେଷଣ କରୁଛନ୍ତି ତିରିଶ ଅଧ୍ୟାୟରେ ଅନ୍ୱେଷଣ କରୁଥିଲା ବେଳେ ସେହି ସମୟରେ ରାଧାରାଣୀ ମଧ୍ୟ କହୁଥିଲେ ମୋର ଗର୍ବ ହୋଇଯାଇଥିଲା, ଗୋପୀ ଗୀତରେ ନାହିଁ କି, ନିଜ ଜନ ସ୍ମୟଂ, ନିଜ ଜନଙ୍କର ଆପଣ ଗର୍ବକୁ ଚୂର୍ଣ୍ଣ କରିଦିଅନ୍ତି, ନିଜ ନିଜ ଜନ ସ୍ମୟଂ କ'ଣ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟ ନାହିଁ, ସେ ଗୋପୀ ଗୀତ ଧ୍ୱଂସନ ନିଜ ଜନ ସ୍ମୟଙ୍କୁ ମଧ୍ୟ ତାକୁ ଧ୍ୱଂସ କରିଦିଅନ୍ତି ଆପଣଙ୍କର, ଏଭଳି ଭଗବାନଙ୍କର ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ, ନିଜ ଜନମାନଙ୍କର ମଧ୍ୟ ଗର୍ବକୁ ଆପଣ ଧ୍ୱଂସ କରିଦିଅନ୍ତି। ରାଧାରାଣୀଙ୍କର ଗର୍ବ ହୋଇଯାଇଥିଲା ଯେତେବେଳେ, କେତେବେଳେ, ଯେତେବେଳେ ଯେଉଁ ରାସଲୀଳାରେ ସତକୋଟି ଗୋପୀ ରହିଥିଲେ, ଭଗବାନ ନିଜକୁ ବିସ୍ତାର କରି ରାସଲୀଳା କରୁଥିଲେ, ତେଣୁ ରାଧାରାଣୀଙ୍କର ଗର୍ବ ଆସିଗଲା, ମୋତେ ସମାନ କରିଦେଲେ ସମସ୍ତଙ୍କ ସହିତ କହି ରାଧାରାଣୀ ପଳାଇଗଲେ, ତେଣୁ ଭଗବାନ ତାଙ୍କ ପଛେ ପଛେ ଚାଲିଲେ, ତେଣୁ ଯାହା ହେଉ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ ରାଧାରାଣୀଙ୍କ ପାଖରେ, ସେତେବେଳେ ସେ ରାଧାରାଣୀଙ୍କର ଗର୍ବ ଆସିଗଲା, ତେଣୁ ସେ କହୁଛନ୍ତି ଯେ ତତୋ ଗତ୍ୱା ବନ ଦେଶଂ ଦୃପ୍ତା କେଶବ ମବ୍ରବୀତ, ତେଣୁ ଯେତେବେଳେ କେଶବ ଆସି ପହଞ୍ଚିଗଲେ ତାଙ୍କର ଗର୍ବ ଆସିଗଲା ରାଧାରାଣୀଙ୍କର, ତେଣୁ ରାଧାରାଣୀ କହିଲେ ନ ପାରୟହଂ ଚଳିତୁଂ ନୟମାନ ଯତ୍ରତେ ମନଃ, ମୁଁ ଚାଲିପାରୁନାହିଁ, ମୋତେ ତୁମେ କାନ୍ଧେଇକି ଯେଉଁଠୁ ନେବା କଥା ନିଅ। ରାଧାରାଣୀ କହିଲେ ଯେତେବେଳେ ଗର୍ବ ଆସିଗଲା ଭଗବାନ କହିଲେ ଠିକ୍ ଅଛି, କ'ଣ ଏବଂ ମୁକ୍ତ ପ୍ରିୟ ମାହ, ଭଗବାନ ଯେତେବେଳେ ମା ରାଧାରାଣୀ ଏଭଳି ଭାବରେ କହିଲେ, ଭଗବାନ କହିଲେ ସ୍କନ୍ଧ ଆରୁହତା ମିତି, ମୋର ସ୍କନ୍ଧରେ ଆରୋହଣ କରନ୍ତା, ଯଦି କହିଛନ୍ତି ସେହି ସମୟରେ ତତଶ୍ଚାନ୍ତର ଦଧେ କୃଷ୍ଣ ସାବଧୁ ଅନ୍ନତପ୍ୟତ, ରାଧାରାଣୀଙ୍କ ଯେଉଁ ଗର୍ବ ଆସିଗଲା, ରାଧାରାଣୀ ଭାବୁଥିଲେ କନ୍ଧରେ ଆରୋହଣ କରିବେ ବୋଲି ଭଗବାନ ଅଦୃଶ୍ୟ ହୋଇଗଲେ, ତତଶ୍ଚାନ୍ତର ଦଧେ କୃଷ୍ଣ, ତେଣୁ ସାବଧୁ ଅନ୍ନତପ୍ୟତ, ବର୍ତ୍ତମାନ ସେ ଅନୁତାପ କରୁଛନ୍ତି, ପ୍ରଭୁ ମୋର ଭୁଲ ହୋଇଗଲା, ହା ନାଥ ରମଣ ପ୍ରେଷ୍ଠ କ୍ୱାସି କ୍ୱାସି ମହାଭୁଜ ଦାସ୍ୟାସ୍ତେ କୁପଣେୟାମେ ସଖେ ଦର୍ଶୟନ୍ ସନ୍ନିଧମ, ପ୍ରଭୁ ମୋର ଭୁଲ ହୋଇଗଲା, ଗର୍ବ ହୋଇଗଲା, ମୋତେ କ୍ଷମା ଦିଅନ୍ତୁ। ତେଣୁ ଇଏ ନିଜ ଜନମାନଙ୍କର ଭକ୍ତମାନଙ୍କର ମଧ୍ୟ ଗର୍ବକୁ ଭଗବାନ ନଷ୍ଟ କରିଦିଅନ୍ତି। ଗୋଟେ କଥା କହିବା, ଆମ ଶିଷ୍ୟ ଗୌରବନ୍ଦ ସେ ମହାରାଜ କଥାରେ କହୁଥିଲେ, ଅର୍ଜୁନଙ୍କର ମଧ୍ୟ ଗର୍ବ ହୋଇଯାଇଥିଲା, ଏ ଅର୍ଜୁନ ଭଗବାନ ତାଙ୍କର ସାରଥି ହିସାବରେ କାର୍ଯ୍ୟ କରିଛନ୍ତି, ତେଣୁ ଅର୍ଜୁନଙ୍କ ଯେଉଁ ଗର୍ବ ହୋଇଯାଇଛି ଭଗବାନ ସବୁ ଗର୍ବ ଖଣ୍ଡନ କରିଦେନି ନା, ଗର୍ବ ଭଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି, ଆମର ଓଡ଼ିଆରେ କଥା ରହିଛି। ତେଣୁ ଥରେ ଅର୍ଜୁନଙ୍କୁ ଭଗବାନ କ'ଣ କରୁଛନ୍ତି, ରଥ ଚାଳନ କରି ନେଉଛନ୍ତି, ଅର୍ଜୁନଙ୍କର ଗର୍ବ ହୋଇଛି ମୋର ସାରଥି ହିସାବରେ ଭଗବାନ କାର୍ଯ୍ୟ କରୁଛନ୍ତି, ଭଗବାନ ସେ ଗର୍ବକୁ ଖଣ୍ଡନ କରିବେ, ସେଥିପାଇଁ ଭଗବାନ ଗୋଟେ ବ୍ୟବସ୍ଥା କରିଦେଲେ, ଗୋଟେ ଶୃଗାଳ, ଶୃଗାଳ ଗୋଟେ ଶବଟେ ପଡ଼ିଛି, ଗୋଟେ ଶୃଗାଳରେ ତା ଚାରିପଟେ ବୁଲୁଛି, ଏଇଟାକୁ ଦେଖି ଅର୍ଜୁନ ଚିନ୍ତା କରୁଛନ୍ତି, ଏ ଶୃଗାଳଟା ମୂର୍ଖଟା, ତାର ଶବଟା ପଡ଼ିଛି, ଯଦି ନ ଖାଇକିରି ଖାଲି ବୁଲୁଛି, ଯଦି ଆଉ କିଏ ଇଏ ଆଉ ଯଦି ଗୋଟେ ବଡ଼ ଶିକାର କିଏ ଆସିଯିବ, ମାନେ ବାଘ ସିଂହ କିଏ ଆସିଯିବ, ସେ ନେଇକି ପଳେଇବ, ମୂର୍ଖଟା ଏମିତି ଭାବୁଛି। ତେଣୁ ଭଗବାନ ସେଠି ଅଟକେଇଲେ, ରଥକୁ ଅଟକେଇଲେ, କହିଲେ ଶୃଗାଳ ତୋର ଏ ଖାଦ୍ୟ, ଯାହା ଶିଶୁ ସୀତାରାମ ଦେଉଛି, ତୋର ଏ ଖାଦ୍ୟ ତୁ ନ ଖାଇକି କାହିଁ ବୁଲୁଛୁ ଚାରିପଟେ? ନା ପ୍ରଭୁ, ଆପଣ ତ ସବୁ ଜାଣନ୍ତି, ମୁଁ ଆପଣଙ୍କୁ କ'ଣ କହିବି, କିନ୍ତୁ ଯେହେତୁ ଆପଣ ପଚାରୁଛନ୍ତି ସେଥିପାଇଁ ମୁଁ କହୁଛି। ମୁଁ ମୋର ଖାଦ୍ୟ ଖାଇବା ପୂର୍ବରୁ ଦେଖେ, ବିଚାର କରେ, ଏ ଯେଉଁ ଆର ମସ୍ତକରେ ଭଗବାନଙ୍କ ପ୍ରତି କିଛି ସେବା କରିଛି ନା ନାହିଁ, ଭଗବାନଙ୍କୁ ପ୍ରଣାମ କରିଛି ନା ନାହିଁ, ହସ୍ତ ଦ୍ୱାରା ଭଗବାନଙ୍କୁ କିଛି ସେବା ମନ୍ଦିର ମାର୍ଜନ କରିଛି କି ନାହିଁ, ଏଇଭଳି ଭାବରେ ମୁଁ ଦେଖେ, ତାପରେ ଯାଇକି ଖାଦ୍ୟ ଗ୍ରହଣ କରେ। ତେଣୁ ଅର୍ଜୁନଙ୍କର ଯେଉଁ ଗର୍ବ ହୋଇଯାଇଥିଲା, ଏଇ ଗର୍ବ ନଷ୍ଟ ହେଲା, ଭଗବାନ ଖଣ୍ଡନ କଲେ। ତେଣୁ ଏଇଭଳି ଭାବରେ ଅଜା ଅବଳେ ବି ଅନ୍ଧ, ସିଏ ଯେଉଁ ପରମେଶ୍ୱରୀ ପଦ ପ୍ରାପ୍ତ ହୋଇଛନ୍ତି ବ୍ରହ୍ମା, ତେଣୁ ନିଜକୁ ଗର୍ବ ହୋଇଯାଇଛି, ତାଙ୍କର ଅନ୍ଧ ହୋଇଯାଇଛନ୍ତି ଗର୍ବରେ, ଏଇ ଯେଉଁ ପଦ ପଦମର୍ଯ୍ୟାଦା ଯେଉଁ ରହିଛି ସେମିତି ଅନ୍ଧ ହୋଇଯାଆନ୍ତି। ଜଣେ ଯେତେବେଳେ ବହୁତ ଉଚ୍ଚ ପଦରେ ପ୍ରତିଷ୍ଠିତ ହୁଅନ୍ତି ସେତେବେଳେ ସେ ଅନ୍ଧ ହୋଇଯାଆନ୍ତି, ଗର୍ବ ତାଙ୍କର ଆସିଯାଏ, ଇଏ ଗୋଟେ ପ୍ରକାର ଅନ୍ଧତ୍ଵ। ତେଣୁ ଅଜ ବା ବ୍ରହ୍ମା ଆଜି ଅନୁଭବ କରୁଛନ୍ତି, ପ୍ରଭୁ ଅଜ ଅବଳପି ଅନ୍ଧ, ମୋତେ ଯେଉଁ ପରମେଶ୍ୱରୀ ପଦ ପ୍ରଦାନ କରିଛନ୍ତି, ଆ ଦ୍ୱାରା ମୁଁ ଅନ୍ଧ ହୋଇଯାଇଥିଲି, ମୋର ବୁଦ୍ଧି ନଷ୍ଟ ହୋଇଯାଇଥିଲା। ତେଣୁ ତମ ଅନ୍ଧ ଚକ୍ଷୁଷ, ମୋର ଚକ୍ଷୁ ଥାଇକରି ମଧ୍ୟ ଦୁଇଟା ଚକ୍ଷୁ ନୁହଁ, ତାଙ୍କର କେତେଟା ଚକ୍ଷୁ? ଆଠଟା ଚକ୍ଷୁ ଥାଇକରି ମଧ୍ୟ ସେ ଅନ୍ଧ, ସେ ଦେଖ ତମ ଅନ୍ଧ, ତମ ଅନ୍ଧ ଚକ୍ଷୁଷ, ଜଣେ ଆଚାର୍ଯ୍ୟ କହୁଛନ୍ତି ମୁଁ ଯେଉଁ ବର୍ତ୍ତମାନ ଅନ୍ଧ ହେଇକି ରହିଛି, ଆପଣଙ୍କର କୃପାର ଆଲୋକ ପ୍ରଦାନ କରନ୍ତୁ, ମୋର ଅନ୍ଧତ୍ଵ ନଷ୍ଟ ହେବ। ତେଣୁ ତମ ଅନ୍ଧ ଚକ୍ଷୁଷ, ଅନ୍ଧକାର ଭିତରେ ରହିଛି ତମ ତମ ସମସ୍ତେ ସେ ଅନ୍ଧକାର, ମୋର ଚକ୍ଷୁ ଥାଇକି ମଧ୍ୟ, ଚକ୍ଷୁ ଥାଇକରି ମଧ୍ୟ ଆଠଟି ଚକ୍ଷୁ ରହିଛି, କିନ୍ତୁ ତଥାପି ମୁଁ ଜାଣିପାରିଲି ନାହିଁ, ଦେଖିପାରିଲି ନାହିଁ ଆପଣଙ୍କର ଈଶ୍ୱରତ୍ଵ, ଆପଣଙ୍କର ଯେଉଁ ଈଶ୍ୱରତ୍ଵ ବୁଝିପାରିଲି ନାହିଁ। ତେଣୁ ପ୍ରଭୁ ଏସବୁ ଅନୁକମ୍ପିଓ, ପ୍ରଭୁ ମୁଁ ଏଇଭଳି ଭାବରେ ବହୁତ ଦିନ ଅବସ୍ଥାରେ ରହିଛି, ଏସ ମୋର ଅବସ୍ଥା ଏଇଭଳି ଭାବରେ ରହିଛି, ପ୍ରଭୁ ଆପଣ ଅନୁକମ୍ପା କରିବା ପାଇଁ ମୁଁ ହେଉଛି ପ୍ରକୃତ ଯୋଗ୍ୟ ବ୍ୟକ୍ତି, ଆପଣ ହେଉଛନ୍ତି ମହତ୍ତମ ବ୍ୟକ୍ତି, ଆପଣଙ୍କର କୃପାର ଅନ୍ତ ନାହିଁ, ଶ୍ରେଷ୍ଠ କୃପାରେ ଆପଣ ଅନ୍ତିମ ସ୍ତରକୁ ଯାଇପାରିବେ, ମହତ୍ତମ ବ୍ୟକ୍ତି ଆପଣ, କୃପା ପ୍ରଦାନ ଯଦିଓ କୃପା ପାଇଁ ଯୋଗ୍ୟ ନୁହଁ କିନ୍ତୁ ଆପଣ କୃପା ପ୍ରଦାନ କରିପାରିବେ, ଇଏ ହେଉଛି ଆପଣଙ୍କର ମହତ୍ତମତା, କିନ୍ତୁ ମୋର ହେଉଛି ସବୁଠାରୁ ଅଯୋଗ୍ୟତା, ମୁଁ ସବୁଠାରୁ ନିମ୍ନ ସ୍ତରରେ ରହିଛି, ତେଣୁକରି ଆପଣ ମୋତେ କୃପା କରିବା ପାଇଁ ଯୋଗ୍ୟ, ମୁଁ ହେଉଛି ଯୋଗ୍ୟ ବ୍ୟକ୍ତି। ଭଗବାନ ଯେଉଁମାନେ ଦିନହୀନ ବ୍ୟକ୍ତିଙ୍କୁ କୃପା କରିବେ ନା, ଦିନ ବ୍ୟକ୍ତି ଦିନବନ୍ଧୁ ସେଥିପାଇଁ କୁହାଯାଏ, ଦିନବନ୍ଧୁ ଦୈତାରୀ କୃପା ରହିଛି, ଓଡ଼ିଆରେ ଗୀତ ରହିଛି, ଦୁଃଖ ନଗଲା ମୁହରି, ଦିନବନ୍ଧୁ ସିଏ ଦିନ ଦରିଦ୍ର ବା ଦୁଃଖୀ ବ୍ୟକ୍ତିଙ୍କ ପାଇଁ ସେ ସାହାଯ୍ୟ କରିବେ, ତାଙ୍କର ବନ୍ଧୁ ସିଏ ଦିନବନ୍ଧୁ, ମୁଁ ସେଇଭଳି ଭାବେ ଦିନ ଅବସ୍ଥା ପ୍ରାପ୍ତ ହୋଇଥିଲି, ପ୍ରଭୁ ଆପଣ ମୋତେ କୃପା କରନ୍ତୁ, ଏସବୁ ଅନୁକମ୍ପିଓ। ଯଦି ସବୁଠାରୁ ଗୋଟେ ବହୁତ କଥା ରହିଛି, ଯେଉଁମାନେ ସବୁଠାରୁ ଦିନ ସ୍ତରରେ ରହିଛନ୍ତି, ବହୁତ ନୀଚ ସ୍ତରରେ ରହିଛନ୍ତି, ତାଙ୍କୁ ଯଦି ଭଗବାନ କୃପା ନ କରିବେ ତାହେଲେ ଭଗବାନ କେମିତି ଦିନବନ୍ଧୁ ବୋଲି କୁହାଯିବ, ଆଉ କ'ଣ ସେ ଦିନବନ୍ଧୁ ହେଲେ? ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ କୃପା କଲେ ସେଥିରେ କ'ଣ ଅଛି, ଭଗବାନଙ୍କର ମହତ୍ତମତା କ'ଣ ରହିଛି? କିନ୍ତୁ ଯେଉଁମାନେ ବହୁତ ନୀଚ ସ୍ତରରେ ରହିଛନ୍ତି, ପାପୀ ବ୍ୟକ୍ତି, ବହୁତ ନୀଚ ଅଧମ ସ୍ତରରେ ରହିଛନ୍ତି, ତାଙ୍କୁ ଯିଏ ଉଦ୍ଧାର କରିବେ ସିଏ ହେଉଛନ୍ତି ପ୍ରକୃତରେ କୃପା, ଇଏ ହେଉଛି ଭଗବାନଙ୍କ କୃପା। ଯେମିତି ବକି ଉଦ୍ଧବ ସେଇଟା କହୁଛନ୍ତି, ବକି କେତେ ତାର କେତେ ଅଯୋଗ୍ୟତା ରହିଛି ବକିର, ଅହୋ ବକି ଯେଉଁ ସ୍ତନପାଳ କୁଟଂ, ବକି ହେଉଛି କ'ଣ ନା, ବକି ହେଉଛି ଲୋକବାଳାଗ୍ନି, ପୁତନା ଲୋକବାଳାଗ୍ନି, ପୁତନା ତା ନାଁ ହେଉଛି ପୁତନା, ଲୋକବାଳାଗ୍ନି, ଛୋଟ ପିଲାମାନଙ୍କୁ ସେ ହତ୍ୟା କରୁଥିଲା, ଏ ନମ୍ବର ୱାନ୍ ଅଯୋଗ୍ୟତା। ଦ୍ୱିତୀୟ ଯୋଗ୍ୟତା କ'ଣ ନା ରାକ୍ଷସୀ, ରାକ୍ଷସୀ କୂଳରେ ସେ ଆସିଥିଲା। ତୃତୀୟ ହେଉଛି ରୁଦ୍ରାସନା, ଭେଜିଟେରିଆନ୍ ଫୁଡ଼ ନଥିଲା, ଭେଜିଟେରିଆନ୍ ନଥିଲା, ନନଭେଜ ଥିଲା, ସେ ନନଭେଜିଟେରିଆନ ରୁଦ୍ରାସନା। ଏବଂ ଚତୁର୍ଥ ଜିଘାଂସୟପି, ଭଗବାନ ମଧ୍ୟ ଭଲ ଉଦ୍ଦେଶ୍ୟରେ ଆସିନଥିଲା ଭଗବାନ ପାଖକୁ, ଭଗବାନ ହତ୍ୟା କରିବା ପାଇଁ ଆସିଥିଲା, ଜିଘାଂସୟପି ହରେ, କିନ୍ତୁ ଭଗବାନ ତାକୁ ଉଦ୍ଧାର କଲେ। କିଂ କୁନ, ଆଉ ତାଙ୍କ କଥା କ'ଣ କହିବା, ଯେଉଁମାନେ ଶ୍ରଦ୍ଧା ଶ୍ରଦ୍ଧାର ସହିତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏସବୁଟି ଅଛନ୍ତି, ତାଙ୍କ କଥା କ'ଣ କହିବା, ଯେଉଁମାନେ ଶ୍ରଦ୍ଧାର ସହିତ କିଂ କୁନ ଶ୍ରଦ୍ଧା ଭକ୍ତିଆ ଭକ୍ତିର ସହିତ ପରମାତ୍ମନି ଭଗବାନ ପରମାତ୍ମାଙ୍କୁ ଯଚ୍ଛନ୍ ପ୍ରିୟତମ କିଂ ନୁ, ଯେଉଁମାନେ ସବୁଠୁ ଶ୍ରେଷ୍ଠ ବସ୍ତୁକୁ ପ୍ରଦାନ କରନ୍ତି, ତାଙ୍କର ପ୍ରିୟତମ ବସ୍ତୁକୁ ପ୍ରଦାନ କରନ୍ତି, ତାଙ୍କ କଥା କ'ଣ କହିବା। କିଂ କୁନ ଶ୍ରଦ୍ଧା ଭକ୍ତିଆ କୃଷ୍ଣ ପରମାତ୍ମନି ଯଚ୍ଛନ୍ ପ୍ରିୟତମ କିଂ ନୁ ରକ୍ତାସ୍ତନ ମାତର ଯଥା, ଯେଉଁଭଳି ଭାବରେ ତାଙ୍କର ମା ତାଙ୍କର ମାତର ବହୁ ବର୍ତ୍ତମାନ ବ୍ୟବହାର କରାଯାଏ, କାହିଁକି ଭଗବାନ ନିଜକୁ ବିସ୍ତାର କରିଥିଲେ ଏହି ଲୀଳା ପାଇଁ, ବ୍ରହ୍ମାଙ୍କର ଏହି ଲୀଳା ପାଇଁ ଭଗବାନ ଚାହୁଁଥିଲେ ଏହି ଲୀଳାଟି, ବ୍ରହ୍ମାଙ୍କ ଦ୍ୱାରା ଏହି ଲୀଳାଟି ସଂଗଠିତ ହେଲା, ବ୍ରହ୍ମାଙ୍କୁ ଭଗବାନ ଟାର୍ଗେଟ୍ କଲେ, ବ୍ରହ୍ମାଙ୍କ ମାଧ୍ୟମରେ ତାଙ୍କର କାର୍ଯ୍ୟ ସବୁ ସାଧିତ ହୋଇଗଲା। ଅନେକ ବର୍ଷ ଧରି, ପାଞ୍ଚ ବର୍ଷ ଧରି ତାଙ୍କର ସବୁ ସାଙ୍ଗ ବାଳକମାନେ, ତାଙ୍କର ମା, ସେମାନେ ଚାହୁଁଥିଲେ କୃଷ୍ଣଙ୍କୁ ନିଜର ପୁତ୍ର ରୂପେ ପାଇବା ପାଇଁ, ବର୍ଷାମାନଙ୍କର ଯେଉଁ ମା ଯେଉଁ ରହିଛନ୍ତି ଗାଭୀମାନେ, ସେମାନେ କୃଷ୍ଣଙ୍କୁ ନିଜ ପୁତ୍ର ରୂପେ ପାଇବା ପାଇଁ ଚାହୁଁଥିଲେ। ଆଜି ଭଗବାନ ତାଙ୍କର କାମନା ସବୁ ପୂରଣ କରୁଛନ୍ତି, ବ୍ରହ୍ମାଙ୍କ ମାଧ୍ୟମରେ ଭଗବାନ ତାଙ୍କର କାମ ହାସଲ କରିଦେଲେ। ବ୍ରହ୍ମା ବର୍ତ୍ତମାନ ନିଜକୁ ଦୋଷୀ ବୋଲି ଭାବୁଛନ୍ତି, ବ୍ରହ୍ମା କହୁଛନ୍ତି ମୁଁ ପ୍ରକୃତ ଦୋଷୀ, ଆପଣଙ୍କୁ ଆପଣଙ୍କର ପରେ ସବୁ ବର୍ଣ୍ଣନା କରାଯିବ, ଭଗବାନ ନିଜକୁ ବହୁତ ବଡ଼ ଦୋଷୀ ବୋଲି ଭାବୁଛନ୍ତି ବ୍ରହ୍ମା, କିନ୍ତୁ ପ୍ରକୃତରେ ଭଗବାନ ଚାହୁଁଥିଲେ ଲେଟ୍ ହେବ, କିନ୍ତୁ ଭଗବାନ ଲାଗି ବୁଝି ହେବ ନାହିଁ। ତେଣୁ ଏଠି କୁହାଯାଉଛି ଏସବୁ ଅନୁକମ୍ପିୟ, ପ୍ରଭୁ ମୁଁ ହେଉଛି ପ୍ରକୃତରେ ଆପଣ ଅନୁକମ୍ପାର ଯୋଗ୍ୟ, କାରଣ ମୁଁ ସବୁଠାରୁ ଅଧମ ସ୍ତରରେ ଅଛି, ଆପଣ ସବୁଠାରୁ ଉତ୍ତମ ସ୍ତରରେ, ତେଣୁ ଯଦି ଆପଣ ମୋତେ ଉଦ୍ଧାର ନ କରିପାରିବେ ତାହେଲେ ଆପଣ କେମିତି ଉତ୍ତମ ହୋଇପାରିବେ, ଆପଣ ଉତ୍ତମ ହୋଇପାରିବେ ନାହିଁ। ମୟି ନାଥବା ନୀତି, ମୟି ମୋତେ ଆପଣ ଅନୁକମ୍ପା କରିବା କଥା, ମୁଁ ହେଉଛି ନାଥବାନ, ନାଥବାନ କହିଲେ ମୁଁ ବର୍ତ୍ତମାନ ଅନାଥ ହୋଇଯାଇଛି, ଆପଣ ମୋର ନାଥ, ମୋତେ ଆପଣ ସନାଥ କରନ୍ତୁ, ମୁଁ ଅନାଥ ହୋଇକରି ଆପଣଙ୍କୁ ଭୁଲି ଯାଇଥିଲି, ଆପଣ ମୋର ନାଥ ବୋଲି ଭୁଲି ଯାଇଥିଲି, ନାଥବାନ ନୀତି ଆପଣ ପ୍ରକୃତିରେ ମୋର ନାଥ, ଆପଣ ମୋତେ କୃପା କରନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କରେ ବା ବ୍ରହ୍ମା ପ୍ରାର୍ଥନା କରିବେ। ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆପଣମାନଙ୍କ ପାଖରୁ ମଧ୍ୟ ଆମେ ବିଦାୟ ନେବା, ଆମେ ଆଜି ଚାଲିଯାଉଛୁ, ତେଣୁ ପୁଣି ଅନ୍ୟମାନେ କହିବେ କଥା, ତେଣୁ ପୁଣି ଯେତେବେଳେ ଆମେ ସୁବିଧା ହେବ ଭଗବାନ କଥା କହିବା, ଭାଗବତ କଥା, ଆମର କଥାକୁ ଏଠି ବିଶ୍ରାମ ଦେବା। କାହାର କିଛି କହିବାର ଅଛି, ପ୍ରଶ୍ନ ଅଛି, ପୁଣି ଯେତେବେଳେ ଆପଣ କୃପା କରେ, ଆମର ମିଟିଂ ଅଛି, ଏଆଇଡିସି ମିଟିଂ ଅଛି ମାୟପୁରରେ, ମେରେ ଅଛି, ଚାଲିଲା ପରେ ଆସ, ମେରେ ମିଟିଂ ଅଛି, ମେ 8-9 ଦୁଇ ଦିନ ଅଛି ଏଆଇଡିସି ମିଟିଂ,
ଗଲେ
ଭୁବନେଶ୍ୱର, ବରହମପୁର ଅଛି, ପିଲା
ବରହମପୁର।
ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ତାଇ ଗୌର ପ୍ରମାନନ୍ଦେ।